श्रीमद् भागवतम नवम स्कंध चतुर्दश अध्याय सड़चाश श्लोकर भक्ति वेदांत भाष्य उपरे कृष्ण कृपा श्रीमूर्ति श्री श्रीमद् गौर गोविंद स्वामी महाराजंक श्रीमुख निश्रुत प्रवचन श्रवण करंतु। अंतराष्ट्रीय कृष्ण भावना संघर भुवनेश्वर स्थित कृष्ण बलराम मंदिर रे 31 नवेम्बर 1994 उक्त हरिकथा परिवेषण करा जायथिला।
ninth canto, chapter 14, verse 47. Kena,
Kena,
Jajata,
Jajata,
Jagyesam,
Jagyesam,
Bhagavantam,
Bhagavantam,
Adokhyajam,
Adokhyajam,
Purvasilokam,
Purvasilokam,
Annyicham,
Annyicham,
Sarvadevamayam,
Sarvadevamayam,
Hariyeng,
Hariyeng,
Kena, Jajata, Jagyesam,
Kena, Jajata,
Adokhyajam, Urvasilokam Annyicham, Sarvadevamayam Harim, Paramarajyatam Gurudev, Sri Srimadesi Bhaktivedanta Swami, Rupaji Maharaja, Vaichintara Vrianvad Bhavchi, Srimad Bhagavatam Kvahichi, Bhaktarun Jagatam Sansarvalokam Heswaram. Jekonsi loka, Kujibaku, ये जब इच्छा करें ऐसे लोगों तो उसे भगवान करो संपत्ति जैकी जग्यों पुरुष जग्यों का फल भोक्ता परपस जग्यों इस तो सर्वस्वाय सुप्रीम पर्सनालिटी वाले जग्यों उद्देश्य हो ची से भगवान को संतुष्ट करिवा हिंदी से अब ताली as we have explained many times जग्यों अब चैंटिंग हरे कृष्णा महामंत्र इज द ओनली सैक्रिफाइस दैट कैन सर्वस्वाय द सुप्रीम लॉर्ड कलिजुगर एकमात्र यज्ञ होती संकीर्तन यज्ञ हरे कृष्ण महामंत्र संकीर्तन यज्ञ तद्वारा भगवान संतुष्ट है व्हेन द लॉर्ड इज सैटिस्फाइड वन कैन फुलफिल एनी डिजायर मटेरियल और स्पिरिचुअल भगवान संतुष्ट पहले प्राकृत को अप्राकृत को समस्त जहाँ दो कामना था ना कहीं कि से कामना पूर्ण हब भगवदगीता 3:14 और से यज्ञान भवति पर्जन्य तृतीय अध्याय 14 श्लोक रे भगवदगीतार कहिजे जज्ञ भवति पर्जन्य बाय ऑफरिंग सैक्रिफाइस टू लॉर्ड विष्णु वन कैन हैव सफिशिएंट रेनफॉल यज्ञ कले भगवान विष्णुकर संतुष्ट कले यथेष्ट वर्षा हब व्हेन देयर सफिशिएंट रेनफॉल द अर्थ बिकम्स फिट टू प्रोड्यूस एवरीथिंग सर्व काम दुहामयी जतबले यथेष्ट वर्षा हब ततबले पृथ्वी जहाँ तुम आवश्यकता उत्पादन करे सक्षम हो सर्व काम दुहामयी If one can utilize the land properly, one can get all the necessities of life from the land, including food grains, fruits, flowers, and vegetables. Upajukta bhavare bhumi ku koshan kari pahale. Se prithibiru jivanar samasta avasyaka padartha. Khadya sasya, pada, phula, sabji, sab kichi meli pariva. Everything one gets for material wealth is produced from earth, and therefore it is said sarva kama dugamayi. Material bhakti ga dhana sampada yadaha kichi mecha kurcha taha ji prithiviru utpanna hi pariva seti pahi sarva kama dugamayi boli kwa hai ji. Everything is possible by performing jagya. Jagya kale sab kichi sambhav parava. Therefore all the pururava desire something material if actually perform jagya to please the supreme person Godhead. जदियो पुरुरवा उनकर कामना भौतिक कामना थिला तथापि से यज्ञ पुरुष भगवान कर पूजा करथले यज्ञ अनुष्ठान करी द लॉर्ड इज अदक्षज बियॉन्ड द परसिशन ऑफ पुरुरवा एनीवन एल्स भगवान अदक्षज पा जाए कारण से जड़ इंद्रिय गोचरी भूत नंत कंसिक्वेंटली सम काइंड ऑफ यज्ञ मस्ट बी परफॉर्म टू फुलफिल द डिजायर ऑफ द लिविंग एंटिटी जीवर कामना पूर्ण करिया गेले कोनसी प्रकार यज्ञ निश्चय करबाक पड़ियो Yajnas can be performed in human society only when society is divided by varna ashrama dharma into four varna and four ashramas. Samadhare manu samadhare varna ashrama dharma prasrita hele, tahale yajna mustan karajai paiva. Without such regulatory process, no one can perform yajna. And without the performance of yajna, no material plans can make human society happy at any time. Ehi varna ashrama dharma anusrita no hele, कई यज्ञानुष्ठान करें यज्ञानुष्ठान बिना कौन सी प्रकार भौतिक योजना करमें मानव समाज को सुख आनंद दे पारना केवर वन सुड दे आर फोर इंड्यूस टू परफर्म यज्ञ प्रत्येक यज्ञ करने प्रेरणा दिखे कहुच्छी से जब कली यज्ञ रेकमेंडेड संकीर्तन इंडिविजुअल कलेक्टिव सैंटिंग अफ हरे कृष्ण महामंत्र कलीजुगे गोटे मात्र यज्ञ अनुभूत होती संकीर्तन यज्ञ सामूहिक भाव में हो ବା କାହାକୁ କିଏ କରିପାରିବ। ଦିସ୍ ୱିଲ୍ ବ୍ରିଙ୍ଗ ଦି ଫୁଲଫିଲମେଣ୍ଟ ଅଫ୍ ଅଲ୍ ନେସେସିଟିଜ୍ ଫର୍ ହ୍ୟୁମାନ୍ ଲାଇଫ୍। ତେଣୁ ମାନବ ଜୀବନର ଯାହା କିଛି ଆବଶ୍ୟକତା ସବୁ ପୂରଣ କରିପାରିବ। ଏ ହେଲା ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ରୂପାଜୀ ମହାରାଜଙ୍କ ରହସ୍ୟ। କହିବାର କଥା ଯେ ଯଜ୍ଞ ଉପରେ କଥା କୁହାଯାଇଛେ, ଯଜ୍ଞ ଅବଶ୍ୟ କରଣୀୟ। ଶ୍ରୀମଦ୍ ଗୀତାରେ ଭଗବାନ କୃଷ୍ଣଙ୍କର କଥା ଅଛି, ଯଜ୍ଞ ନାନ ତପକର୍ମ ନ ତ୍ୟାଜ୍ୟ ଇତି ନିମତମ ପାବନାନି ମନିଷିଣାମ। ଏ ଭଗବତ ଗୀତାରେ ଭଗବାନ କୃଷ୍ଣ କଥା, ଯଜ୍ଞ ଦାନ ତପସ୍ୟା ୟାକୁ ତ୍ୟାଗ କରାଯିବ ନା। ପାବନାନି ମନିଷିଣ, ମନୁଷ୍ୟମାନଙ୍କୁ ଇଏ ବିଶୁଦ୍ଧ କରେ, ନିଶ୍ଚିତ ଭାବରେ କରଣୀୟ। ପ୍ରଭୁପାଦ ମହାରାଜ ମଧ୍ୟ ସେ କଥା କୁହାଯାଇଛି, ହ୍ୟୁମାନ ୱାନ୍ ସୁଡ୍ ଦେୟାର ଫର୍ ଇଣ୍ଡ୍ୟୁସ୍ ଟୁ ପରଫର୍ମ ଯଜ୍ଞ, ଏଭ୍ରିୱାନ୍ ସୁଡ୍ ଦେୟାର ଫର୍ ଇଣ୍ଡ୍ୟୁସ୍ ଟୁ ପରଫର୍ମ ଯଜ୍ଞ ଟୁ ମେକ୍ ହ୍ୟୁମାନ ସୋସାଇଟି ହାପି, ସୁଖ ସମୃଦ୍ଧି ମାନବ ସମାଜ ପାଇଁ ମିଳିବାକୁ କାମନା କରାଗଲେ ନିଶ୍ଚିତ ଭାବରେ ଯଜ୍ଞ କରିବା ପାଇଁ ପଡ଼ିବ, କୌଣସି ପ୍ରକାର ଯଜ୍ଞ କରିବା ପାଇଁ ପଡ଼ିବ। ତେବେ ବିଭିନ୍ନ ପ୍ରକାର ଯଜ୍ଞ ଅଛି, ବହୁବିଧା ଯଜ୍ଞ ଗୀତାରେ କୁହାଯାଇଛି, ବହୁ ପ୍ରକାର ବିଭିନ୍ନ ପ୍ରକାର ଯଜ୍ଞ ଅଛି ତଥା ବ୍ରହ୍ମଣ ମୁଖେ, ବେଦରେ ବିଭିନ୍ନ ପ୍ରକାର ଯଜ୍ଞର କଥା କୁହାଯାଇଛି। ଆଉ ଯଜ୍ଞ ନିଶ୍ଚିତ ଭାବରେ କରିବା ପାଇଁ ପଡ଼ିବ। ତ ଯଜ୍ଞର ଉଦ୍ଦେଶ୍ୟ ହେଉଛି ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ, ଯଜ୍ଞ ବୈ ବିଷ୍ଣୁ ଏ କଥା କୁହାହେଉଛି। ଯଜ୍ଞ ଅର୍ଥାତ୍ କର୍ମଣ ଅନ୍ୟତ୍ର କହିବ କର୍ମ ବନ୍ଧନ, ତୁମର କର୍ମ ଯଜ୍ଞ ଅର୍ଥାତ୍ ନହେଲେ ଅର୍ଥାତ୍ ଯଜ୍ଞ ପୁରୁଷ ଭଗବାନଙ୍କ ଉଦ୍ଦେଶ୍ୟରେ ନହେଲେ ତ କର୍ମ ବନ୍ଧନ ହେବ, ତ କର୍ମ ପ୍ରତିକ୍ରିୟା ନିଶ୍ଚୟ ଭୋଗିବାକୁ ପଡ଼ିବ। ସେଇଥିପାଇଁ ଗୀତାରେ ଏସବୁ ଆଲୋଚନା କରାଯାଇଛି। ଯଜ୍ଞ ଅର୍ଥାତ୍ ଯଜ୍ଞ ନିମିତ୍ତ ହିଁ ତୁମର କର୍ମ କରିବା ପାଇଁ ପଡ଼ିବ, ତ ନହେଲେ କର୍ମ ବନ୍ଧନ ହେବ। ଗୀତାରେ ଏସବୁ କଥା ଭଲ ଭାବରେ ଆଲୋଚନା କରାଯାଇଛି। କର୍ମ ମାତ୍ରେ ହିଁ ଯଜ୍ଞ ହେବ, ଅର୍ଥାତ୍ ଭଗବାନ ବିଷ୍ଣୁ ଭଗବାନ କୃଷ୍ଣ ଯଜ୍ଞ ପୁରୁଷ ଯଜ୍ଞର ଫଳ ଭୋକ୍ତା ହୁଅନ୍ତି, ସର୍ବଯଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ, ସମସ୍ତ ଯଜ୍ଞର କର୍ମ ଫଳ ଭୋକ୍ତା ହେଉଛନ୍ତି ସେ ଭଗବାନ ବିଷ୍ଣୁ ବା କୃଷ୍ଣ, ତାଙ୍କ ଉଦ୍ଦେଶ୍ୟରେ କର୍ମ ହେଲେ ତାଇ ଯଜ୍ଞ କର୍ମ ହୁଏ। ଯଜ୍ଞ ଅର୍ଥାତ୍ କର୍ମ ଅନ୍ୟତ୍ର ଲୋକ ଏବଂ କର୍ମ ବନ୍ଧନ, ନହେଲେ କର୍ମ ବନ୍ଧନ ହେବ। କର୍ମଫଳ ସମସ୍ତେ ଭୋଗୁଛନ୍ତି, କର୍ମର ପ୍ରତିକ୍ରିୟା ସମସ୍ତେ ଭୋଗୁଛନ୍ତି, ଯଜ୍ଞ କର୍ମ ନ କରିଥିବା ହେତୁ ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁଙ୍କର ଅସନ୍ତୋଷ ବିଧାନ ତୀର୍ଥ ନ ହୋଇଥିବା ହେତୁ କର୍ମଫଳ ହେଉଛନ୍ତି। କର୍ମାନୁଯାୟୀ ଜନ୍ମ ହିଁ ହେଉଛି, କର୍ମାନୁଯାୟୀ ଜନ୍ମ ଚୌରାଶ ଲକ୍ଷ ଜୀବଜନୀ ଅଛି, ପଶୁ ପକ୍ଷୀ କୀଟ ସ୍ଥାବର ଜନୀ ଅଛି, କୃମି କୀଟ ପତଙ୍ଗ କୃମି ଜନୀ ଅଛି, ପଶୁ ଜନୀ ଅଛି, ପକ୍ଷୀ ଜନୀ ଅଛି, 84 ଲକ୍ଷ ଜୀବଜନୀ ଅଛି, ଏସବୁ କର୍ମ ଅନୁଯାୟୀ ହେଉଛି। କର୍ମଫଳ ଯେପରି କର୍ମ କରିବ ତଦନୁଯାୟୀ ଫଳ ମିଳିବ, ଏସବୁ କଥା ଆମର ଅଛି। ଜଣେ ମାଙ୍କଡ଼ ହେଇଛି, ଜଣେ କୁକୁର ହେଇଛି, ଜଣେ ବିରାଡ଼ି ହେଇଛି, ପକ୍ଷୀ ହେଇଛି ଜଣେ, ପଶୁ ହେଇଛି ଜଣେ, କୀଟ ହେଇଛି ଜଣେ, ବୃକ୍ଷ ଜନୀ ପାଇଛି ବା ସାଗର ଜନୀ ପାଇଛି, ମାନବ ହେଇଛି କେ, ଦେବତା ହେଇଛି କେ, ଏସବୁ 84 ଲକ୍ଷ ଜୀବଜନୀ ଯେ ହେଇଛି, ଏ ମାନବ ଜନ୍ମ ଯେତେବେଳେ ମିଳୁଛି ସେ ମାନବ ଜନ୍ମରେ ଯେ ଯଜ୍ଞ କର୍ମ ନ କରିବ, ଯଜ୍ଞ ଅର୍ଥାତ୍ ତୁମର କର୍ମଟା ଯଜ୍ଞ ଉଦ୍ଦେଶ୍ୟରେ ନ ହଏ, ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ କୃଷ୍ଣଙ୍କର ସତ୍ସନ୍ତୋଷ ବିଧାନ ଉଦ୍ଦେଶ୍ୟ ନ ହଏ, ତାହେଲେ କର୍ମର ପ୍ରତିକ୍ରିୟା ମିଳିବ, କର୍ମ ପ୍ରତିକ୍ରିୟା ଅନୁଯାୟୀ ଜନ୍ମ ହେଇଯିବ। ଅଛି ଜଳଜା 90 ଲକ୍ଷ ଆଣି ସ୍ଥାବରା 20 ଲକ୍ଷ ଦି କୃମେ ରୁଦ୍ରସଂଖ୍ୟ କାର ପକ୍ଷାଣି 10 ଲକ୍ଷ ଏବଂ 300 ଲକ୍ଷ ଆଣି କୌଶଳ 70 ଲକ୍ଷ ଆଣି ମାନବ, ଏ 84 ଲକ୍ଷ ଜୀବଜନୀ ଅଛି, ପୁଣି ମାନବ 4 ଲକ୍ଷ ପ୍ରକାର ମାନବ ଅଛନ୍ତି, ସବୁ ମାନଙ୍କର ଚେତନା ସ୍ତର ସମାନ ନୁହେଁ। ମାନସ ଦେଖୁଛି ମଧ୍ୟ କେହି ଜଣେ ଧନୀ ହେଇଛି, କିଏ ନିର୍ଦ୍ଧନ ହେଇଛି, କେହି ଜଣେ ସୁନ୍ଦର ସୌନ୍ଦର୍ଯ୍ୟବାନ ପୁରୁଷ ହେଇଛି, କେହି ତ ବିକୃତ ହେଇଛି, କଦାକାର ହେଇଛି, କିଏ ଛୋଟା ହେଇଛି, କିଏ କେମ୍ପା ହେଇଛି, କିଏ ରୋଗ ତ ସମସ୍ତଙ୍କର ଅଛି, ବଦ୍ଧଜୀବମାନେ ତ ବ୍ୟାଧି ରହିଛି ବରାବର, ହେଲେ ସୁଦ୍ଧା ସବୁବେଳେ ଭୟଙ୍କର ରୋଗ ଭୋଗୁଛି କେ, ଆଉ ସେ ପ୍ରକାର ଭୟଙ୍କର ରୋଗ ନ ଭୋଗିକି ସାମାନ୍ୟ ରୋଗ କିଏ ଭୋଗୁଛି, ଏଇ ପ୍ରକାର ନିରୋଗ କେହି କେହି ହେଉଛନ୍ତି ହଁ, କେ ଭାରତରେ ଜନ୍ମ ହେଇଛି, କେହି ଆମେରିକାରେ ଜନ୍ମ ହେଇଛି, କେହି ଆଫ୍ରିକାରେ ଜନ୍ମ ହେଇଛି, ଏସବୁ ଏଇ କର୍ମଫଳ, ଏ କର୍ମ ଫଳ ଅନୁଯାୟୀ ଯେଉଁ କର୍ମ କରିଛି ତାର ଫଳ ଅନୁଯାୟୀ ଦେଉଛି, ଏସବୁ ଗୀତା ଆଲୋଚନା ହେଇଛି, କାରଣ ତୁମର କର୍ମ ଯୋଗ୍ୟାର୍ଥ ହିଁ ନାହିଁ ଯେମିତି କୁହାଯାଏ, ସେଥିପାଇଁ କର୍ମର ବନ୍ଧନ ଅଛି ହଁ, ଯାହା କର୍ମ କର ତାର ଫଳ ପ୍ରତିକ୍ରିୟା ଅଛି, ଇଟ୍ ରିଆକ୍ସନ୍ ଆଜ୍ ଇଟ୍ସ ରିଆକ୍ସନ୍ କଥା ଅଛି, ପୁଣ୍ୟ କର୍ମ କର ବା ପାପ କର୍ମ କର, ସବୁ କର୍ମର ଫଳ ଅଛି ହଁ, ଫଳଟା ଏଥିରେ ତୁମକୁ ଭୋଗିବାକୁ ପଡ଼ିବ, ତୁମେ ଯୋଗ୍ୟାର୍ଥ କର୍ମଟା ନହେଇଥିଲେ, ଯେମିତି କୁହାଯାଏ ତୁମେ ମଞ୍ଜିଟିଏ ପୋତିବ ତ ପୃଥିବୀରେ ମାଟିରେ ମଞ୍ଜି ଭୂଇଁରେ ପୋତିବ ତ ନିଶ୍ଚୟ ଅଙ୍କୁରୋଦ୍ଗମ ହେବ ନା ନାହିଁ, ନିଶ୍ଚୟ ଅଙ୍କୁରୋଦ୍ଗମ ହେବ, କିନ୍ତୁ ମଞ୍ଜିଟାକୁ ଯଦି ଭାଜିକିରି ପୋତିବ ଅଙ୍କୁରୋଦ୍ଗମ ହେବ ନା ହଁ, ସେହିପରି ପ୍ରତ୍ୟେକ କର୍ମର କର୍ମ ପ୍ରତିକ୍ରିୟା ଅଛି, କ'ଣ କଲେ କର୍ମ ପ୍ରତିକ୍ରିୟା ହେବ ନା ଏଇଟାକୁ ଆମକୁ ବୁଝିବାକୁ ପଡ଼ିବ, ସେଥିପାଇଁ ଗୀତାରେ ଭଗବାନଙ୍କୁ ଦେଶ ଯଜ୍ଞାର୍ଥାତ୍ କର୍ମ ଅନ୍ୟତ୍ର ଲୋକ ଏବଂ କର୍ମ ବନ୍ଧନ, ତୁମର କର୍ମ ଯଜ୍ଞାର୍ଥାତ୍ ହେଲେ ଆଉ କର୍ମ ବନ୍ଧନ ହେବ ନା, କର୍ମ ପ୍ରତିକ୍ରିୟା ହେବ ନା, କର୍ମ ପ୍ରତିକ୍ରିୟା ହେବ ହଁ, ମଞ୍ଜିଟାକୁ ଭାଣ୍ଟିକି ପୋତିଲେ ଆଉ ଅଙ୍କୁରୋଦ୍ଗମ ହେବ ନା, ସେହିପରି ଯଜ୍ଞାର୍ଥାତ୍ କର୍ମ ହେଲେ ଭଗବାନ ବିଷ୍ଣୁ କୃଷ୍ଣଙ୍କର ପ୍ରୀତ୍ୟର୍ଥରେ ଯଦି କର୍ମ ହେବ ତାହା ଜଣେ ଯାହା କହନ୍ତି ପ୍ରାମାଣିକ ଗୁରୁଙ୍କ ନିର୍ଦ୍ଦେଶରେ ହେବା ଉଚିତ, ମନଭଙ୍ଗରି କଲେ ହେବ ନା, ଏକ୍ସପର୍ଟ ଗାଇଡ଼ାନ୍ସ ଅଫ୍ ଗୁରୁ, ଗୁରୁଙ୍କର ବୋନାଫାଇଡ଼୍ ଗୁରୁ ପ୍ରାମାଣିକ ଗୁରୁଙ୍କର ଏକ୍ସପର୍ଟ ଗାଇଡ଼ାନ୍ସରେ କରିବା ପାଇଁ ପଡ଼େ, ମନଭଙ୍ଗରେ କଲେ ହେବ ନା, ପ୍ରତିକ୍ରିୟା ହେଇଯିବ, କାରଣ ଭଗବାନ ଗ୍ରହଣ କରିବେ ଭଗବତ ଉଦ୍ଦେଶ୍ୟରେ, ତାଙ୍କର ଯଦି ଉଦ୍ଦେଶ୍ୟରେ ହେବ କର୍ମ ପ୍ରତିକ୍ରିୟା ହେବ ନା, ନହେଲେ କର୍ମଫଳ ଏଡ଼ିବାର କୌଣସି ଉପାୟ ନାହିଁ, ଏସବୁ ବୈଦିକ ଶାସ୍ତ୍ରମାନଙ୍କ ଆଲୋଚନା ହେଇଛି, ପ୍ରଚୁର ପରିମାଣ ଆଲୋଚନା ହେଇଛି, ଯେପରି କର୍ମ କରିବ ତାର ଫଳ ହିଁ ପାଇବ, ତୁମ ଯାଇ ଜନ୍ମଟା ହେଇଯିବ, ତୁମ ଯାଇ ଜନ୍ମ ହେଇଯିବ ତୁମର ହଁ, ଆମର କଥା ଅଛି ମହାଭାରତର କଥା ଅଛି, ଆଉ ଭାଗବତ ବି ବର୍ଣ୍ଣନା ଅଛି, ରାଜା ନହୁଷଙ୍କର କଥା ଅଛି, ନହୁଷ ଥିଲେ ପ୍ରବଳ ପରାକ୍ରମଶାଳୀ ରାଜା ଥିଲେ, ଧାର୍ମିକ ରାଜା ଥିଲେ, ଧର୍ମ କରୁଥିଲେ, ପୁଣ୍ୟବନ୍ତ ରାଜା ଥିଲେ, ବହୁ ପୁଣ୍ୟକର୍ମ କରୁଥିଲେ, ସେପରି ପରାକ୍ରମଶାଳୀ ଥିଲେ ଯେ ଦେବତାମାନେ ସ୍ୱର୍ଗ ଦେବତାମାନେ ତାଙ୍କୁ ନିମନ୍ତ୍ରଣ କରୁଥିଲେ ଅସୁରମାନଙ୍କର ଆକ୍ରମଣରୁ ରକ୍ଷା କରିବା ପାଇଁ, ଏଇ ପ୍ରକାର ଥିଲେ ସେ, ପରେ ସେ ଇନ୍ଦ୍ର ହେଲେ, ତାଙ୍କର ପୁଣ୍ୟକର୍ମ ଯୋଗୁଁ ସେ ଇନ୍ଦ୍ର ହେଲେ, ପୁଣ୍ୟକର୍ମର ଫଳ ଦେବଜନି ଲାଭ କରିବା, ଦେବଜ ତ ପୁଣ୍ୟକର୍ମ କଲେ ଦେବଲୋକକୁ ଉନ୍ନୀତ ହେବ, ଦେବଜନି ଲାଭ କରିବ, ପ୍ରଚୁର ଭୋଗ ଅଛି ସେଠି, ଐଶ୍ୱର୍ଯ୍ୟ ଅଛି, ଉପଭୋଗ ଅଛି, ସେ ରାଜା ନହୁଷ ଇନ୍ଦ୍ର ହେଲେ, ଇନ୍ଦ୍ର ହେବାର ପ୍ରବଳ ଗର୍ବ ହେଇଗଲା, ଉଦତ୍ୟ ହେଲା, ମଦୋନ୍ମୁକ୍ତ ହେଇଗଲେ, ସେସବୁ ବ୍ରାହ୍ମଣମାନଙ୍କୁ ଶିବିକା ବହନ କରାଇଲେ, ତାଙ୍କ ଶିବିକା ବହନ କାର୍ଯ୍ୟରେ ବ୍ରାହ୍ମଣମାନଙ୍କୁ ନିଯୁକ୍ତ କଲେ, ଏଇ ପ୍ରକାର ଗର୍ବ ହେଲା, ଅଗସ୍ତୀ ମୁନିଙ୍କୁ ଥରେ ଶିବିକା ବହନ କାର୍ଯ୍ୟ ନିଯୁକ୍ତ କରିଥିଲେ, ତାଙ୍କ ଗୋଡ଼ ବାଜିଲା ଅଗସ୍ତୀ ମୁନିଠାରେ ସେ କ୍ରୋଧ ପ୍ରକାଶ କରି କହିଲେ, କିରେ କ'ଣ କରୁଛ, ଅଭିଶାପ ଦେଲେ ସର୍ପ ହବ, ତାର ଉନ୍ନତ ଅବସ୍ଥା ଥିଲା, ଇନ୍ଦ୍ର ହେଇଥିଲେ, ଦେବରାଜ ଇନ୍ଦ୍ର ହେଇଥିଲେ, ଏ କର୍ମ କରିବାରୁ ବ୍ରାହ୍ମଣମାନଙ୍କୁ ଶିବିକା ଆରମ୍ଭ କରିବାରୁ ବହନ କରାଇବାରୁ ଆଉ ଅଗସ୍ତୀ ମୁନିଙ୍କଠାରେ ଗୋଡ଼ ବଜାଇବାରୁ ଫଳସ୍ୱରୂପ ସର୍ପ ହେଇଗଲା, ଏ କର୍ମର ଫଳ, ଏଇ କର୍ମ ପୂର୍ଣ୍ଣ କର୍ମ କରିଥିଲେ ଦେବଜନି ପାଇଥିଲେ, ଇନ୍ଦ୍ର ହେଇଥିଲେ, ପୁଣି ଏ ପ୍ରକାର ପାପ ଗୁଣ୍ୟ କର୍ମ କଲେ ଯାହାଫଳରେ ପୁଣି ସର୍ପ ହେଲେ, ଏ କର୍ମ ଫଳ, ଏମିତି କର୍ମ କରିବ ତାର ଫଳ ପାଇବ, ଯଜ୍ଞାର୍ଥ କର୍ମ ନ ହେବ ତ ତାହେଲେ କର୍ମର ଫଳ ଅଛି, କର୍ମ ପ୍ରତିକ୍ରିୟା ଅଛି, ରିଆକ୍ସନ୍ ଆଜ୍ ଇଟ୍ସ ରିଆକ୍ସନ୍, ଏଥିରୁ ରକ୍ଷା ମିଳିବ ନା, ବୁଝିପାରୁଛ, କର୍ମଟା ଯଜ୍ଞାର୍ଥ ହେବା ଉଚିତ, ସେଥିପାଇଁ କର୍ମ ନିଶ୍ଚୟ ଯଜ୍ଞ ନିଶ୍ଚୟ କରଣୀୟ, ଆଉ ବର୍ଣ୍ଣାଶ୍ରମ ଧର୍ମ ଅଛି, ଆମ ପୂର୍ବାଦି ମହାରାଜଙ୍କ ବର୍ଣ୍ଣାଶ୍ରମ ଧର୍ମ, ଯଜ୍ଞ କ୍ୟାନ୍ ବି ପରଫର୍ମଡ୍ ଇନ୍ ହ୍ୟୁମାନ୍ ସୋସାଇଟି ଓନ୍ଲି ୱେନ୍ ସୋସାଇଟି ଡିଭାଇଡେଡ୍, ବର୍ଣ୍ଣାଶ୍ରମ ଧର୍ମ ଇଣ୍ଟୁ ବର୍ଣ୍ଣ ଫୋର୍ ଆଶ୍ରମ ଆସ ଚାତୁର୍ବର୍ଣ୍ଣମୟ ସୃଷ୍ଟ ଗୁଣ କର୍ମ ବିଭାଗ ସହ ଭଗବାନଙ୍କର ଆଦେଶ, ଭଗବାନଙ୍କର ଆଦେଶ, ବର୍ଣ୍ଣାଶ୍ରମ ଧର୍ମ ପ୍ରବର୍ତ୍ତନ ସୋସାଇଟି ହେବ, ଚାରି ବର୍ଣ୍ଣ ଅଛି, ଚାରି ଆଶ୍ରମ ଅଛି, ଯେଉଁ କର୍ମ କରିବେ ସେ କର୍ମ କର୍ମଟା କ'ଣ ହେବ ନା ହରିତୋଷଣ, ତା ହେଉଛି ଦୈବ ବର୍ଣ୍ଣାଶ୍ରମ ଧର୍ମ ହରିତୋଷଣ, ତତ୍ପୁ ମିହିର ସୃଷ୍ଟିତ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ ସୁନିଷ୍ଠିତ ଧର୍ମସ୍ୟ ସଂସିଦ୍ଧି ହରିତୋଷଣ ନା କ'ଣ ଏ ଭାଗବତରେ କୁହାଯାଇଛି। ହଁ ଗୀତାର ବି ସେ କଥା ଆଲୋଚନା ଅଛି। ସ୍ୱକର୍ମଣା ତୋ ତୁମ ଅଭ୍ୟର୍ଥ ସିଦ୍ଧିର ବି ଉନ୍ନତି ମା କର୍ମ ଜରିଆରେ ଭଗବାନଙ୍କର ଆରାଧନା କରିବ। କର୍ମ କରିବ, କର୍ମର ଫଳ ଭଗବାନଙ୍କୁ ଅର୍ପଣ କରିବ। ସ୍ୱକର୍ମଣା ତୁମ ଅଭ୍ୟର୍ଥ ସଂସିଦ୍ଧିର ହରିତୋଷଣ ଯେଉଁ କର୍ମ ତୁମେ କହ ଯେଉଁ ବର୍ଣ୍ଣର ଅଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ତାଙ୍କର କର୍ମ ଅଛି। ବ୍ରାହ୍ମଣ କର୍ମ ଅଛି, କ୍ଷତ୍ରିୟ କର୍ମ ଅଛି, ବୈଶ୍ୟ କର୍ମ କୃଷି ରକ୍ଷା ବାଣିଜ୍ୟ ଶୂଦ୍ର କର୍ମ ଅଛି। ସେ ଯେଉଁ କର୍ମ କରୁ ସେ କର୍ମ ଜରିଆରେ ଭଗବାନ ହରିଙ୍କର ସନ୍ତୋଷ ବିଧାନ କଲେ ତାହେଲେ ଦୈବ ବର୍ଣ୍ଣାଶ୍ରମ ଧର୍ମ। ସେ କର୍ମ ଜରିଆରେ ତୁମେ ଯଦି ତୁମ ଇନ୍ଦ୍ରିୟ ପ୍ରୀତି କରିବ, ଇନ୍ଦ୍ରିୟ ସନ୍ତୋଷ କରିବ, ତୁମ ପରିବାର ପୋଷଣ କରିବ, ଆଉ ଯଜ୍ଞ କର୍ମ ହରିଙ୍କ ପୋଷଣ କରିବ ନା, ତାହେଲେ କର୍ମ ପ୍ରତି ଚାଲିବ। ତାହା ହେଉଛି ଆଶୁର ବର୍ଣ୍ଣାଶ୍ରମ ଧର୍ମ। ଆଶୁର ବର୍ଣ୍ଣାଶ୍ରମ ଧର୍ମ ପ୍ରଚଳିତ ଦୈବ ବର୍ଣ୍ଣାଶ୍ରମ ଧର୍ମ ବିକୃତ ହୋଇଯାଇଛି କଳିଯୁଗରେ। ସେଥିପାଇଁ କୁହାହେଉଛି ଦ୍ରୌପଦୀ ମହାରାଜ କହିଲେ ସମକାଳୀନ ଯଜ୍ଞ ମସ୍ତି ପରଫର୍ମ ଲିଭିଙ୍ଗ ଏଣ୍ଟିଟି ଯଜ୍ଞ କ୍ୟାନ୍ ପରଫର୍ମ ଇନ୍ ମ୍ୟାନ୍ ସୋସାଇଟି ଓନ୍ଲି ୱେନ୍ ସୋସାଇଟି ଡିଭାଇଡେଡ୍ ଇନ୍ ବର୍ଣ୍ଣାଶ୍ରମ ଧର୍ମ ଫୋର୍ ବର୍ଣ୍ଣାଜନ ଫୋର୍ ଆଶ୍ରମ। ତାହେଲେ ଯାଇକି ଯଜ୍ଞ କର୍ମ ହବ ନା, ସେଟା ହବ ନା? ହଁ ସମସ୍ତେ ଇନ୍ଦ୍ରିୟ ପ୍ରୀତି ନିମିତ୍ତ କର୍ମ କରୁଛନ୍ତି, ପେଟ ପୋଷ ନାହିଁ ଦୋଷ। ପେଟ ପୋଷିବା ପରେ ଦୋଷ କ'ଣ ଅଛି? ହଁ ମଦ ବିକିରେ ବାପା ମଦ ବିକିଲାଣି କି ବ୍ରାହ୍ମଣ ହେଇକିରି ମଦ ବିକୁଛି, ପେଟ ପୋଷ ନାହିଁ ଦୋଷ। ହଁ ନାଇଁ ମାଂସ ବିକୁଛି, ହଁ ମାଂସ ବିକୁଛି, ମଦ ବିକୁଛି, ହଁ ଗୁଣ୍ୟ କର୍ମ କରୁଛି, ଫଳ ତ ପାଇଁ ମିଳିବ ତା ତ। ସେଥିପାଇଁ ହରିତୋଷଣ କଥା ଅଛି। ରାଜା ଯିଏ ହେବେ, ରାଜାଙ୍କର କାମ, ଶାସନଙ୍କର କାମ ହେଉଛି ଏଇ ଧର୍ମ ରକ୍ଷା କରିବା, ଧର୍ମ ରକ୍ଷା କରିବା। ଆଉ ନହେଲେ ଧର୍ମ ରକ୍ଷା କରାହେବ କେମିତିକା? ସେଥିପାଇଁ ଯେ ରାଜା ସେ ଭଗବାନଙ୍କ ପ୍ରତିନିଧି, ନରାୟଣ ନରାଧିପ, ନରାଧିପ ଯିଏ ହେବେ ସେ ଭଗବାନଙ୍କ ବିଷ୍ଣୁଙ୍କ ପ୍ରତିନିଧି ହେବେ। ତା ନହେଲେ ଲୋକ ପ୍ରତିନିଧି ହେଲେ ଗଣତନ୍ତ୍ର ଶାସନରେ କୁହାଯାଏ ଲୋକ ପ୍ରତିନିଧି, କିଏ ବିଷ୍ଣୁ ପ୍ରତିନିଧି ହେଉଛନ୍ତି? କାରଣ ଯୋଗ୍ୟ ଭୋଗ୍ୟ କଥା ନାହିଁ, ଭେଦଭେଦ କିଛି ମାନନ୍ତୁ, ଧର୍ମ ଉଠେଇ ଦିଅ, ଇଏ କର, ଏସବୁ କଥା ହେଲାଣି। ଏ ସ ଧର୍ମ ବର୍ତ୍ତମାନ ଶ୍ରେଷ୍ଠ ଲୋକ ଧର୍ମେ ଅନୁବର୍ତ୍ତୟନ ଗୋପ୍ତା ତ ଧର୍ମ ସେ ଶସ୍ତା ତୁ ପରିପନ୍ଥୀ ନା ତତ୍ତ୍ୱସ୍କନ୍ଧ ଭାରତରେ ପୃଥୁ ଚରିତ୍ରରେ ଆଲୋଚନା ଅଛି। ହଁ ତାଙ୍କ ବାପା ବେଣ ରାଜା ଥିଲେ, ଧର୍ମ ଫର୍ମ ମାନିଲେ ନା, ଯଜ୍ଞ ବନ୍ଦ କରିଦେଲେ ନା, ଯଜ୍ଞ ଭଜ୍ଞ କେହି କରିପାରିବେ ନା। ହଁ ତାଫଳରେ କ'ଣ ହେଲା ନା, ଉପଦ୍ରବ ହେଲା, ତୋର ଖଣ୍ଟ ତସ୍କରମାନଙ୍କର ପ୍ରବଳ ଉପଦ୍ରବ ହେଲା, ପ୍ରଜାମାନେ ଆଉ ଶାନ୍ତିରେ ଜୀବନଯାପନ କରିପାରିଲେ ନା। ଅହୋଭୟତ ପ୍ରାପ୍ତ ଲୋକସ୍ୟ ବ୍ୟସନ ମହତ୍ ଦାରୁଣୀ ଉଭୟତ ଦୀପ୍ତ ଇବ ତସ୍କର ପାଳୟ। ସାଧୁ ସନ୍ଥ ଯେଉଁମାନେ ଥିଲେ ଦେଖିଲେ ଆରେ ଉଭୟ ଦିଗରୁ ବିପଦଜନକ ପରିସ୍ଥିତି। କ'ଣ ଯେମିତି କୁହାହେଉଛି ଦାରୁଣୀ ଉଭୟକୁ ଦୀପ୍ତେ କାଠଗଣ୍ଡି, କାଠଗଣ୍ଡିର ଦୁଇ ମୁଣ୍ଡରେ ନିଆଁ ଲାଗିଛି, ଏ ମୁଣ୍ଡରେ ନିଆଁ, ସେ ମୁଣ୍ଡରେ ନିଆଁ ଲାଗିଛି, ମଝିରେ ଯେଉଁ ପିମ୍ପୁଡ଼ି ଯାକ ଅଛନ୍ତି କ'ଣ କରିବେ, ଇଆଡ଼େ ଗଲେ ନିଆଁ ଅଛି, ସିଆଡ଼େ ଗଲେ ତ ନିଆଁ ଅଛି, ପଡ଼ି ଜଣେ ହିଁ ମରିବେ ନା। ସେଇ ଭାଗ୍ୟା ଉଭୟ ଦିଗରୁ ବିପଦଜନକ ସ୍ଥିତି। ଯଦି ରାଜା ବା ଶାସକ ବେଦବିଧି ମାନିବେ ନା, ଯଜ୍ଞ କର୍ମ ପ୍ରବର୍ତ୍ତନ ଯଜ୍ଞ ପ୍ରବର୍ତ୍ତନ ନ କରିବେ, ବର୍ଣ୍ଣାଶ୍ରମ ଧର୍ମ ଦୈବ ବର୍ଣ୍ଣାଶ୍ରମ ଧର୍ମ ପ୍ରବର୍ତ୍ତନ ନ ହେବ, ଦୈବ ବର୍ଣ୍ଣାଶ୍ରମ ଧର୍ମ ମାନେ ସଂସ୍କୃତିରେ ହରିଦୋଷଣ ସ୍ୱକର୍ମ ଜରିଆରେ ହରିଙ୍କର ସନ୍ତୋଷ ବିଧାନ ଏଇ ଯଜ୍ଞ ହେବ, ନହେଲେ ହେବ ନା। ତାହେଲେ ନହେଲେ କ'ଣ ହେବ? ଠିକ ସେହିପରି ଯେପରି କାଠଗଣ୍ଡିର ଦୁଇ ମୁଣ୍ଡ ନିଆଁ ଲାଗିଲେ କାଠଗଣ୍ଡିରେ ମଧ୍ୟ ପିମ୍ପୁଡ଼ି ଗୁଡ଼ିକ ବିପଦଜନକ ସ୍ଥିତିରେ ପଡ଼ିଯାଆନ୍ତି, ସେହିପରି ସାଧାରଣ ଲୋକ ବିପଦଜନକ ସ୍ଥିତିରେ ପଡ଼ିଥିଲେ। ଗୋଟେ ଦିଗରୁ ଦାୟିତ୍ୱହୀନ ରାଜା, ସେ ତାଙ୍କର କର୍ତ୍ତବ୍ୟ କ'ଣ ଜାଣୁନାହାନ୍ତି, ଅନ୍ୟ ଦିଗରେ ଚୋର ଖଣ୍ଟ ବଦମାସ ମାନଙ୍କର ଅତ୍ୟାଚାର, କୁଆଡ଼ୁ କ'ଣ ହେବ? ହଁ ଏ ହେଉଛି କଥା। ସେଥିପାଇଁ ଯେଉଁ ରାଜା ପ୍ରକାର କରିବେ ତାଙ୍କର ଫଳ କ'ଣ ହେବ ନା, ତାଙ୍କର ରାଜକୀୟ ସ୍ଥିତିରୁ ପତନ ହୋଇଯିବ ତାଙ୍କର। ଏ କଥା ଚତୁଷ୍କନ୍ଧ ଭାରତରେ ଆଲୋଚନା ହୋଇଛି। ସତେ ମା ବିନ ସେଦ ବିର ପ୍ରଧାନ ମୁଖ୍ୟ ଲକ୍ଷଣ ଯସ୍ମିନ୍ ବିନ ସ୍ତ୍ରୀ ଲୋପତିର ଐଶ୍ୱର୍ଯ୍ୟ ଅବରୋହତି ମୁନି ଋଷିମାନେ ସାଧୁ ସନ୍ଥମାନେ ଉପଦେଶ ଦେଇ କହିଲେ ହେ ବୀର, ଏଇ କାରଣରୁ ଆପଣ ସାରା ଲୋକମାନଙ୍କ ଆଧ୍ୟାତ୍ମିକ ଜୀବନ ଧ୍ୱଂସ କାରଣ ହୁଅନ୍ତୁ ନା, ଆପଣ କାର୍ଯ୍ୟକଳାପ ଯୋଗୁଁ ଯଦି ସେମାନେ ଆଧ୍ୟାତ୍ମିକ ନଷ୍ଟ ହୋଇଯାଏ ଆପଣ ନିଶ୍ଚୟ ଆପଣ ଐଶ୍ୱର୍ଯ୍ୟ ରାଜକେଶରୀ ଅଧଭୁକ୍ତ ହେବେ ନିଶ୍ଚୟ। ରାଜାଙ୍କ କର୍ତ୍ତବ୍ୟ ହେଉଛି, ରାଜାଙ୍କର କର୍ତ୍ତବ୍ୟ ହେଉଛି ଏ ଧର୍ମ ରକ୍ଷା କରିବା, କାରଣ ସେ ହେଉଛି ଭଗବାନ ବିଷ୍ଣୁଙ୍କର ପ୍ରତିନିଧି। ଯଶ ରାଷ୍ଟ୍ରେ ପୁରେ ଚୈପ ଭଗବାନ ଯୋଗ୍ୟ ପୁରୁଷ ଇଜ୍ଜତେ ସ୍ୱେନ ଧର୍ମେଣ ଜନୈ ବର୍ଣ୍ଣାଶ୍ରମା ନୀତି, ଏଇ କଥା ଚତୁଷ୍କନ୍ଧ ଭାରତରେ ସେ ବେଣ ରାଜାଙ୍କର ସତ୍ୟ ଯେତେବେଳେ ଆଲୋଚନା ହେଉଛି ସେତେବେଳେ ଏସବୁ କଥା କୁହାହେଇଛି। ଭାଗବତରେ ଶିକ୍ଷା ଦିଆଯାଉଛି, ଭାଗବତ ଭଗବାନଙ୍କର ଅବତାର। ଯେଉଁ ରାଜା ଶାସନଙ୍କ ରାଜ୍ୟରେ ଜନପଦମାନଙ୍କରେ ସାଧାରଣ ଲୋକମାନେ ନିଷ୍ଠା ସହକାରେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରନ୍ତି, ଯାହାଙ୍କ ରାଜ୍ୟରେ ପ୍ରଜାମାନେ ସେମାନଙ୍କ କର୍ମ ଜରିଆରେ ଭଗବାନଙ୍କୁ ଆରାଧନା କରନ୍ତି, ସେ ରାଜା ବା ଶାସକ ଧାର୍ମିକ ପୁଣ୍ୟବନ୍ତ ଅଟନ୍ତି। ତସ୍ୟ ରାଜ୍ୟ ମହାଭାବ ଭଗବାନ ଭୂତ ଭାବନ ପରିତୁଷ୍ୟତି ବିଶ୍ୱାତ୍ମା ତିଷ୍ଠତୁ ନିଜ ଶାସନେ। ହେ ରାଜା, ମୁନି ଋଷିମାନେ କହୁଛନ୍ତି ଯଦି ରାଜା ବା ଶାସକ ଦେଖନ୍ତି ଏ ଦୃଶ୍ୟ ଜଗତର ମୂଳ କାରଣ ଯେଉଁ ପରମ ପୁରୁଷ ଭଗବାନ ହୃଦୟରେ ଥିବା ପରମାତ୍ମା ରୂପରେ ଅଛନ୍ତି, ସେ ଯଦି ଆରାଧିତ ହେଉଛନ୍ତି ତାହେଲେ ଭଗବାନ ରାଜାଙ୍କ ଉପରେ ସନ୍ତୁଷ୍ଟ ହେବେ, ନହେଲେ କେମିତି ହେବ। ଏସବୁ କଥା ବେଣ ରାଜାଙ୍କ ସମୟରେ ବଡ଼ ସେ ଯଜ୍ଞ ବନ୍ଦ କରିଦେଲେ, ଯଜ୍ଞ ପୁରୁଷଙ୍କ ଆରାଧନା ହେଲା ନା, ପ୍ରଜାମାନେ ଯଜ୍ଞ କଲେ ନା, ଫଳରେ ଚୋର ଖଣ୍ଟ ତସ୍କରମାନଙ୍କର ବହୁ ଅତ୍ୟାଚାର ହେଲା, ଲୋକମାନେ ସାପ୍ରଜା ସାଧାରଣ ପ୍ରଜା ଶାନ୍ତିରେ ଜୀବନଯାପନ କରିପାରିଲେ ନା, ଏସବୁ କଥା ଅଛି। ଭୟଙ୍କର ପ୍ରତିଫଳ ମିଳିଲା, ଫଳ କ'ଣ ହେଲା, ଅରାଜକତା ହେଲା, ନାନା ପ୍ରକାର ଗଣ୍ଡଗୋଳ ଦେଖାଗଲା, ଆତଙ୍କ ସୃଷ୍ଟି ହେଲା। ସେଠୁ ରଜା ସାଧୁ ସନ୍ଥମାନେ ତାଙ୍କର ଶକ୍ତି ମନ୍ତ୍ର ଶକ୍ତି ପ୍ରୟୋଗ କଲେ, ରଜା ମରିଗଲା। ରଜା ମରିଗଲା ଯେତେବେଳେ ପୁଣି ଅରାଜକତା ହେଲା, ରାଜା ତ ରହିବା ହିଁ ଦରକାର, ଶାସନ ତ ରହିବା ହିଁ ଦରକାର, ଯେ ପୁଣି ଚୋର ଖଣ୍ଟ ତସ୍କର ମାନଙ୍କ ଉପଦ୍ର ଘଟିଲା, ବୁଝିବା ପଡ଼େ ଶାସନ ଆଉ ସରକାର ଚୋର ଖଣ୍ଟ ତସ୍କର ମାନଙ୍କର ଉପଦ୍ର ଘଟେ, ତାହେଲେ ରାଜା ବା ଶାସକ ସରକାର ମୃତ ଅଟନ୍ତି। ଚୋର ଖଣ୍ଟ ତସ୍କର ବଦମାସ ମାନେ ଏ ରାଜନୈତିକ ଘଟଣାକୁ ଅପେକ୍ଷା କରିଥାନ୍ତି, ତାହେଲେ ସେମାନଙ୍କ ପକ୍ଷରେ ସୁଯୋଗ ସାଧାରଣ ଲୋକ ଧନ ଅପହରଣ କରିବା ସୁଯୋଗ, ଏମାନଙ୍କୁ ଦମନ କରିବା ଦୃଢ଼ ଶାସନ ଦରକାର। ଏ ସଧର୍ମ ବୃତ୍ତ ଶ୍ରେଷ୍ଠ ଲୋକ ଧର୍ମ ଅନୁବର୍ତ୍ତ ଗୁପ୍ତା ସଧର୍ମ ସେଇ ଶାସ୍ତା ତତ୍ପରିପନ୍ଥୀ ନା, ତାଙ୍କ ମୃତ ଶରୀରକୁ ବେଣନାଳ ମୃତ ଶରୀରକୁ ତାପରେ ମନ୍ଥନ କଲେ ସେମାନେ, ସେଥିରୁ ଜାତ ହେଲେ ପୃଥୁ ମହାରାଜ ଜାତ ହେଇଥିଲେ। ପୃଥୁ ମହାରାଜ ହେଉଛନ୍ତି ସତ୍ୟାବେ ସଭତା ଶାସନ ଶକ୍ତି, ଭାଟ ଗାୟକମାନେ ସ୍ତୁତି କରି ପୃଥ୍ୱୀ ମହାରାଜଙ୍କୁ କହୁଛନ୍ତି, ଧର୍ମନୀତି ଅନୁସରଣକାରୀ ବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଜ ପୃଥ୍ୱୀ ସର୍ବୋତ୍ତମ, ସମସ୍ତଙ୍କୁ ଧର୍ମନୀତି ଅନୁସରଣ କରିବାକୁ ନିଯୁକ୍ତ କରିବେ, ରାଜାଙ୍କର କାମ ସେଇଟା, ସମସ୍ତଙ୍କୁ ସୁରକ୍ଷା ଦେବେ, ଯେଉଁମାନେ ଧର୍ମନୀତି ଭାଙ୍ଗିବେ ସେମାନେ ଦଣ୍ଡ ଦେବେ, ଦଣ୍ଡ ଧର ରାଜା ସେମାନେ ଦଣ୍ଡ ଧାରଣ କରିଛନ୍ତି, ନାସ୍ତିକମାନଙ୍କୁ କଠିନ ଦଣ୍ଡ ଦେବେ, ଏସବୁ କଥା। ପୃଥିବୀ ସୁଶାସନ ହେଲେ, ଯଜ୍ଞ ପ୍ରତିଷ୍ଠିତ ହେଲେ, ପ୍ରଜାମାନେ ଯଜ୍ଞ କର୍ମ କଲେ କ'ଣ ହେବ, ଯଜ୍ଞ ଆଭତି ପର୍ଜନ୍ୟ ଯଥେଷ୍ଟ ପରିମାଣରେ ତାକୁ ସୁପାଳକ ହେବ, ଅପାଳକ ହେବ ନା ସୁପାଳକ ହେବ, ଯଥେଷ୍ଟ ପରିମାଣରେ ବର୍ଷା ହେବ, ଠିକଣା ସମୟରେ ବର୍ଷା ହେବ, ସର୍ବକାମ ଦୁରାମ ହି, ପୃଥିବୀରୁ ସବୁ କିଛି ମିଳିବା ତୁମର ଆବଶ୍ୟକତା ଅଛି, ଖାଦ୍ୟ ଶସ୍ୟ ଆଦି ଖାଦ୍ୟାଭାବ କାହିଁକି ହେବ, ତାହେଲେ ଖାଦ୍ୟାଭାବ କାହିଁକି ହେଉଛେ ନା, ଯଜ୍ଞ କର୍ମ ହେଉନି, ଅପାର କହୁଛି, ଅନାବୃଷ୍ଟି ହେଉଛି ବା ଅଧିବୃଷ୍ଟି ହେଉଛି, ନଷ୍ଟ ହୋଇଯାଉଛି ଖାଦ୍ୟ ଶସ୍ୟ, କାମ ଦୁଗା ମହି ଦେଉନି ଆମେ, ଏ ସେଇ ଅବସ୍ଥା ହେଲା, ବେଣରାଜାଙ୍କ ସବୁ ଯଜ୍ଞ କର୍ମ ବନ୍ଦ ହୋଇଗଲା, ଯଜ୍ଞ ବନ୍ଦ କରିଦେଲେ ଆଉ ପୃଥିବୀ ଖାଦ୍ୟ ଶସ୍ୟ ଦେଲା ନା, ଖାଦ୍ୟାଭାବ ଘଟିଲା, ତାହେଲେ ଲୋକମାନେ ଆସିକିରି ପ୍ରଜାଙ୍କ ପାଖରେ ଆପତ୍ତି କଲେ, ଖାଦ୍ୟାଭାବ ଘଟିଛି ଆମେ ଖାଇବାକୁ ଦିଅ ବଞ୍ଚିବାକୁ ଦିଅ, କାହିଁ ପୃଥିବୀ ଦେବ ନା, ପୃଥୁ ମହାରାଜ କହିଲେ କାହିଁ ଦେବ ନା, ପୃଥୁ ମହାରାଜ କହିଲେ କାହିଁକି ଦେବ ନା, ତେଣୁ ସେ ଧରିଲେ ତାଙ୍କର ଅନୁସରଣ ହେଲେ ପୃଥିବୀକୁ ବିଦାରଣ କରିବେ। ପୃଥିବୀ କ'ଣ କଲା ନା ଗାଧୀ ରୂପ ହେଲା, ଗୋମାତାକୁ ମାରିବେ ନା, ଗାଧୀ ରୂପ ଧରିଲା। ପୃଥୁ ମହାରାଜ ଗାଭୀ ରୂପୀ ପୃଥିବୀକୁ କହୁଛନ୍ତି, ପୁମା ଦୋଷୀ ଦୂତ କ୍ଳିବ ଆତ୍ମସମ୍ଭାବନ ଅଧମ ଭୂତେଶୁ ନିରନୁକ୍ରୋଶ ନୃପାଣ ତଦ୍ଵଧ ଅଧ। ଯେକୌଣସି କ୍ରୂର ବ୍ୟକ୍ତି, ସେ ପୁରୁଷ ହଉ ବା ସ୍ତ୍ରୀ ହଉ ବା ନପୁଂସକ ହଉ କି ଯାହା ସେଣା, ସେ ଯଦି କେବଳ ନିଜର ଭରଣ ପୋଷଣରେ ଆଗ୍ରହୀ ଥାଏ, ଧ୍ୟାନ ଦେଇଥାଏ ଏବଂ ଅନ୍ୟ ଜୀବମାନଙ୍କ ପ୍ରତି ଧ୍ୟାନ ନଥାଏ, ସେମାନଙ୍କ ପ୍ରତି ତାର ସ୍ନେହ ଅନୁକମ୍ପା ନଥାଏ, ତାହେଲେ ରାଜା ବା ଶାସକ ତାକୁ ବୋଧ କରିପାରନ୍ତି। କାହିଁ ନିଜ କେବଳ ଧ୍ୟାନ ଦେଇଛି, ଅନ୍ୟମାନଙ୍କୁ ଧ୍ୟାନ ଦେଉନାହିଁ। ଏ ପ୍ରକାର ବିନାଶକୁ ପ୍ରକୃତ ବିନାଶ ବୋଲି ଭାବିବା ଉଚିତ ନୁହେଁ। ଭାଗବତର କଥା ଶ୍ରୀମଦ ଭାଗବତମ ପ୍ରମାଣ ମଙ୍ଗଳମ, ଭାଗବତ ଯାହା କହୁଛି ବିଶୁଦ୍ଧ ପ୍ରମାଣମୂଳକ କଥା, ଏଗୁଡ଼ାକ ଭଗବାନଙ୍କର କଥା। ଇଏ ଭଗବତ ଅବତାର ହେଉଛି ଭାଗବତ, ବୁଝିପାରେ। ଭାଗବତ ଯେ ନା ମାନେ ସେ ଜବନ ସମ, ତାର ଶାସ୍ତ୍ର ଅଛି ଜନ୍ମେ ଜନ୍ମେ ପ୍ରଭୁ ଜମ। ଭାଗବତ ନ ମାନେ ସେ ମ୍ଳେଚ୍ଛ ଜବନ ହେଲା, ଜନ୍ମ ଜନ୍ମାନ୍ତର ଧରି ଜମଦଣ୍ଡ ପାଇବ ସେ, ବୁଝିପାରୁଛ। ଏସବୁ କଥା ଅଛି, ତେଣୁ ଇଏ ହେଉଛି ପୃଥୁ ମହାରାଜ କହିଲେ ତୁ ଗାଭୀର ପଦ ଧରିଲେ କ'ଣ ଛାଡ଼ିଲି ନା, ବୋଧ କରିବି ତା ପାଇଁ କାହିଁକି ଦେବୁନାହାନ୍ତି। କାରଣ ପୃଥୁ ମହାରାଜ ଧର୍ମ ସଂସ୍ଥାପନ କଲେ, ବର୍ଣ୍ଣାଶ୍ରମ ପ୍ରଚଳନ କଲେ, ପ୍ରଜାମାନେ ଯଜ୍ଞ କଲେ, ପୃଥିବୀ ଦେବୀ ତାଙ୍କର ଯଜ୍ଞରୁ ଭାଗ ପାଇଲେ, କାହିଁ ଦେବ ନା। ତା ମନା ଯୁତକ ବିଦ୍ୱାନ ଅର୍ଥାନ ଆରଭତେ ସ୍ୱୟଂ ତସ୍ୟ ବ୍ୟବିଚରନ୍ତି ଅର୍ଥ ଆରଧା ସ୍ୱପ୍ନ। ପୃଥିବୀ ଦେବୀ କହିଲେ ଯେଉଁ ମୂର୍ଖ ବ୍ୟକ୍ତି ମନଧର୍ମ କରେ, ତା ମନକୁ ମନ ବୃତ୍ତି ଧାରଣ କରେ, ସାଧୁଶାସ୍ତ୍ର ମାନେ ନା, ସାଧୁ ସନ୍ତ ମୁନି ଋଷିଙ୍କର ବିଶୁଦ୍ଧ ନୀତି ନିର୍ଦ୍ଦେଶ ଗ୍ରହଣ କରେ ନା, ସେମାନଙ୍କ ଅଧିକାରକୁ ସ୍ୱୀକାର କରେ ନା, ସେ ବାରମ୍ବାର ସଂଶ୍ଳେଷ୍ଟାରେ ଅସଫଳ ହଏ। ଅପଳା ଅପାଳିତାନାଦୃତାଚ ଭବଦ୍ଭିର୍ ଲୋକପାଳ କେହି ଚୋରି ଭୂତେ ଅଥ ଲୋକ ଯଜ୍ଞାର୍ଥ ଅଗ୍ରସଂ ଔଷଧି। ପୃଥିବୀ କହିଲେ କାହିଁକି ମୁଁ ଦେଉନି, ସର୍ବକାମ ଦୁଃଧାମହି, ସବୁ ଦେବାର କଥା କାହିଁ ଦେଉନି, ତାହା କାରଣ ଶିଖଉଛି। ହେ ରାଜା, ଅଭକ୍ତ ନାସ୍ତିକ ଗଣ କେବଳ ଯେ ମୋ ଠାରୁ ଉତ୍ପନ୍ନ ହେଉଥିବା ଶସ୍ୟ ବପନ କରୁଛନ୍ତି ତାହା ନୁହେଁ, ମୋ ରକ୍ଷଣାବେକ୍ଷଣ ମଧ୍ୟ ଉପଯୁକ୍ତ ଭାବେ କରାଯାଉନାହିଁ। ରାଜା ବା ଶାସକ ଚୋରଖଣ୍ଡ ତସ୍କର ବଦମାସମାନଙ୍କୁ ଦଣ୍ଡ ନ ଦେବା ଦ୍ୱାରା ମୁଁ ଅବହେଳିତ ହେଉଛି। ସେ ବଦମାସଗଣ ମୋ ଖାଦ୍ୟ ଶସ୍ୟ ସେମାନଙ୍କ ଇନ୍ଦ୍ର ତୃପ୍ତି ନିମିତ୍ତ ବ୍ୟବହାର କରୁଛନ୍ତି, ଯଜ୍ଞ କର୍ମରେ ବ୍ୟବହାର କରୁନାହାନ୍ତି। ଯଜ୍ଞାର୍ଥ ଉଦ୍ଦିଷ୍ଟ, ଏଇଟା ଯଜ୍ଞାର୍ଥ ଉଦ୍ଦିଷ୍ଟ। ହଁ, ମୁଁ ଯେଉଁ ଖାଦ୍ୟ ଶସ୍ୟ ଦେଉଛେ ସେମାନେ ନିଜ ଇନ୍ଦ୍ର ପ୍ରୀତିରେ ବ୍ୟବହାର କରୁଛନ୍ତି, ଯଜ୍ଞାର୍ଥ ଯଜ୍ଞ କର୍ମରେ ବ୍ୟବହାର କରୁନାହାନ୍ତି। ତେଣୁ ଇନ୍ଦ୍ରତୃ ବ୍ୟବହାର କରି ଚୋର ଖଣ୍ଟ ତସ୍କର ବଦମାସ ହେଉଛନ୍ତି। ଯଜ୍ଞାର୍ଥ ଉଦ୍ଦିଷ୍ଟ ଖାଦ୍ୟଶ୍ର ବୀଜକୁ ସେଥିପାଇଁ ମୁଁ ଲୁଚେଇକି ରଖିଛି, ମୋ ଗର୍ଭରେ ଲୁଚେଇ ରଖିଛି। ହଁ, ଖାଦ୍ୟ ଉତ୍ପାଦନ ହେଉନି, ଅପାଳ ହୋଇଯାଇଛି, କ'ଣ ହେଉଛି, ଅନାବୃଷ୍ଟି ହେଉଛି ବା ଅଧିବୃଷ୍ଟି ହେଉଛି, ଏଇଟା ଅପାଳ ପାଳନ ଠିକଣା କରୁନି। ହଁ, ଖାଦ୍ୟ ଶସ୍ୟର ବୀଜକୁ ମୋ ଗର୍ଭରେ ଲୁଚେଇ ରଖିଛି, ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ କାହିଁ ଖାଦ୍ୟାଭାବ ହେଉଛି, ତାର କାରଣ ହେଉଛି ଏଇଟା ଡେଫିସିଟ ଖାଦ୍ୟାଭାବ ହେଲା କାହିଁକି ହେଲା। ସୁପ୍ରକାର ବୈଜ୍ଞାନିକ ପ୍ରଚେଷ୍ଟା କରାହେଉଛି ଗୋଟିଏ ପ୍ଲଟ୍ ଅଫ୍ ଲ୍ୟାଣ୍ଡରୁ ବର୍ଷକୁ ତିନି ଚାରି ପ୍ରକାର ଫସଲ ଉତ୍ପାଦନ କରିବାର ଯୋଜନା ହେଉଛି, କେତେ ପ୍ରକାର କ'ଣ କହନ୍ତି ଫର୍ଟିଲାଇଜର ସାର ବାହାର କରୁଛନ୍ତି, ରାସାୟନିକ ସାର ବ୍ୟବହାର କରୁଛନ୍ତି, ବିଷ ଗୁଡ଼ାକ ବ୍ୟବହାର କରୁଛନ୍ତି, ଯା ପୋକ ଲାଗିଲେ ବିଷ ଛିଞ୍ଚ ପଏଜନିଂ ହେଇଗଲା। ଏସବୁ କରୁଛନ୍ତି ତଥାପି ଖାଦ୍ୟାଭାବ ହେଉଛି, କାହିଁ ହେଲା, ଏଇଟା ହେଉଛି କାରଣ, ଯଜ୍ଞ କର୍ମ ହେଉନି। ଇନ୍ଦ୍ର ପିଜିରେ ଯଜ୍ଞାର୍ଥ ଉଦ୍ଦିଷ୍ଟ ଖାଦ୍ୟ ମୋର ମୁଁ ଯାହା ଦେଉଛି ତା ଯଜ୍ଞାର୍ଥ ଉଦ୍ଦିଷ୍ଟ ପୃଥିବୀ କହିଲେ, କିନ୍ତୁ ଏମାନେ ଯଜ୍ଞାର୍ଥ ଯଜ୍ଞ କର୍ମ କରୁନାହାନ୍ତି, ଇନ୍ଦ୍ର ପିଜିରେ ଲଗାଉଛନ୍ତି, ମୋର ରକ୍ଷଣାବେକ୍ଷଣ ମଧ୍ୟ ପର୍ଯ୍ୟାପ୍ତ କରାହେଉନି, ଇନ୍ଦ୍ର ପିଜିରେ ବ୍ୟବହାର କରି ଚୋର ଖଣ୍ଡ ତସ୍କର ହେଉଛନ୍ତି, ଯଜ୍ଞାର୍ଥ ଉଦ୍ଦିଷ୍ଟ ଖାଦ୍ୟ ଶସ୍ୟକୁ ମୁଁ ଲୁଚେଇ ରଖିବି, ଏ କାରଣଟା କହିଲା, ଏ ହେଉଛି ଖାଦ୍ୟାଭାବର କାରଣ। ଖାଦ୍ୟରେ ସାର ନାହିଁ, ଖାଦ୍ୟରେ ସାର ନାହିଁ, ପ୍ରୋଟିନ୍ ନାହିଁ, ଭିଟାମିନ୍ ନାହିଁ, କହୁଛନ୍ତି ଏତେ କ୍ୟାଲୋରି ହିଟ୍ ଦରକାର, କ୍ୟାଲୋରି ହିଟ୍ ପ୍ରଡ୍ୟୁସ୍ ହେଇପାରୁନି। ଯେମିତି କଥା ଅଛି ଆମର ଗୋଟେ ধর্ম নীতি মানিব, যজ্ঞ পুরুষ ভগবান তৃতীয়ার্থে কর্ম হব তো, যজ্ঞ কর্ম প্রবর্তিত হব তো, তাহলে পৃথিবীতে সর্বকাম দুরামহী সব প্রকার তোমার কামনা পূরণ করবে, সব খাদ্য শস্য যা দরকার সেটা মিলিব। এ কথা আলোচনা এটি কুয়া হয়েছে। পাইলে কণ নোবেল আওয়ার্ড পাইলে, সে নোবেল আওয়ার্ড নোবেল পুরস্কার পাইলে, সে গোটে লেখি দেলে সাইতে নোবেল পুরস্কার পাইলে, সে লেখি দেলে গোটে গপ পড়ুতলু আমি পড়ুতলু আমি ইংরেজিরে থিলা এ গ্রেন আজ বিগ আজ হ্যান্ডশেক, গ্রেন আজ বিগ আজ হ্যান্ডশেক ই গোটে পিলা সব খেলুলে বর্ষা দিনে পানি গড়ি যাই থাকে নাল বাগিয়া থাকে শুখি যাই খরা দিন বালি থাকে বালি খেলুলে হাড়ে হাড়ে দেখে গোটাই জিনিস পাইলে যেটা কি কুকুড়া হন্ডা বাগিয়া দেখা যাচ্ছে কিন্তু কুকুড়া হন্ডা নুহে কোণ এইটা আশ্চর্য জিনিস। জন ভদ্রলোকসভা যাচ্ছে পিলা সব দেখা দেখি হচ্ছেন কোণ এইটা, সে দেখলে কোণ এইটা আর দেশরে নিয়ম থাকে যে আশ্চর্য জিনিস মিলবে সে রাজাঙ্ক পাখি দিয়ে সেখানে এটা তো রাজাঙ্ক পাখে দিয়ে যাবে আশ্চর্য জিনিস রাজাঙ্ক পাখে নিয়ে দিয়েদেলে রাজা বুঝি পাইলে না এটা কি জিনিস আছে, তাঙ্কর পন্ত মানে থিলে পন্ত মান ডকেকি দেলে দেখ পরীক্ষা নিরীক্ষা করো সাত দিন ভিতরে মতো রিপোর্ট করো এই জিনিসটা কম কহব না তো মুন্ড কাট হব পন্ত মানে তাঙ্কর সব বইপত্র খেলে পুঁথিপত্র খেলে কেউটি কিছু বর্ণনা বাহারা না বড় চিন্তিত হলে কোণ হবরে মুন্ড কাট হব ভারি পড়লা পন্ত মানকর দৈব যোগ সৌভাগ্যবশত সে থাকে সেইটাকে সে ঝরকা পাখে ঝরকা পাখে থাকলে গোটা কুকুড়া আসলা খন্ড মারলা খন্ডে ছাড়িগলা তাকে ছাড়া জনা পড়া যায় এইটা গোটে গহমটা খাদ্য শস্য এটা গ্রেন গহম এটা বড় গহম ফলুলা গোটায় কুকুড়া অন্ডা লাগিয়া গহম আজি গহম কেটে এড়ি দিয়ে গহম এড়ি দিয়ে ফলছে এটা বড় ফলুলা সৌটু যাই রাজা কহিলে আজ্ঞা দিস ইজ এ গ্রেন ইয়ে হচ্ছে গোটে গহম খাদ্য শস্য সৌটু রাজা কহিলে আচ্ছা এটা বড় খাদ্য শস্য কেবে ফলুলা কোন জমির ফলুলা এ কথা মতো রিপোর্ট কর নলে মুন্ড কাঠ আচ্ছা কথা পুরো পকাইলা বড় বড়ুয়ারে সন্তান কহিলে আজ্ঞা ইয়ে তো সবু কৃষি কর্ম যে করছেন কৃষক মানকর কাম আমার কোণ এটা কাম হ্যাঁ এটা কৃষক মানুষ আপন পচারে সে সিনা কহবে আপনার দেখুন আপনার রাজ্যের সবুঠু অতি বৃদ্ধ কৃষক কি আছে অতি বৃদ্ধ সে কইপার কালে কালে হইথব তাকে আপনার পচার রাজা বুঝি গেল হ্যাঁ সত কথা দেখা সবুঠু লোক পঠাই দেখলে ধরে আন কি সবুঠু বৃদ্ধ কৃষক অছি আমার রাজ্যের হ্যাঁ সে শ্রীপতিকে ধরলে আর শ্রীপতি বৃদ্ধ কৃষক কৃষক কি রে গোটে বৃদ্ধ কৃষক ধরা পড়লা সবুঠু বৃদ্ধ তা আখি ভাল দেখা যাও নাই কানকু শুনু নাই অন্টা ভাঙি যাইছি নই নই চালছি হাড় কুড়কুড়ু চম ধুড়ুড় হচ্ছি আর দুইটা ক্রস ধরিকি বড় কষ্টে চালছে দুইটা লোক ধরবে ক্রস দুইটা ধরবে চালিব না চালিপারিব না অগর্বণ্য অবস্থা সবটা বৃদ্ধ তা ধরি আনলে প্রজাঙ্ক সম্পর্ক রাজা তাকে দেখেলে এরে ও সময়রে এ প্রকার শস্য উৎপাদন করতলু সে সব দেখিলা কলা না আজ্ঞা মো আম সময়ের হো নথিলা মো বাপাঙ্কু পচারুছি সে কালে কহিপারিবে তো বাপ অছি না হ আম বাপ অছি তার বাপ অছি কহিলা তো বাপ কোটি অছি কি রে তো জায়গা কহিলা আমার জায়গায় মো বাপ অছি তা বাপ ধরি আনলে তা বাপটা পুয় অপেক্ষা তাগড়া আছে বাপটা পুয় অপেক্ষা তাগড়া আছে সে দুইটা ক্রস ধরতলা ইয়ে গোটে ক্রস ধরছি তাকে টিকিয়ে শুভুছি তা আখিকে টিকিয়ে টিকিয়ে দেখা যাচ্ছে কারণ তার নই নাই সে আসলা তাকে দেখেলে রাজা তোম সময়ে শস্য প্রকার উৎপাদন করছিল সে দেখিলা কেন আজ্ঞা মো সময়ে হোনা মো বাপ বসা আচ্ছা তোম বাপ আছে না হম বাপ আছে তোর বাপ কেউটি আছে কি রে সে কইলা জায়গা কইলা সে রাজা লোক গেলে তার বাপ ধরে আনলে সে যুবক বাগিয়া আছে জমা বৃদ্ধ হইলে হ্যাঁ সে ক্রস ক্রস ধরলে সিদ্ধা কঙ্কন চালুছি আর মাঙ্কড় বাগিয়া দেউছি এ শ্রীপতি বাগিয়া শ্রীপতি মর্কট বাগিয়া ଏ ଡାଳୁ ସେ ଡାଳ ଯେମିତି ଡେଉଁଛି ସେ ସେମିତି ଡେଉଁଛି ଆଉ ଖୁବ୍ ତାଗଡ଼ା ଅଛି ଆଉ କ୍ରସ୍ ଫ୍ରସ୍ ଧରୁ ନାହିଁ, ଲୋକ ଧରିବା ଦରକାର ନାହିଁ, ତା ଦାନ୍ତ ପଡ଼ି ନାହିଁ, ତା ଆଖି ଭଲ ଦେଖାଯାଉଛି, କାନକୁ ଭଲ ଶୁଭିଛି, ଡାଳ ଜମା ଧଳା ହେଇନାହିଁ, ଇଏ ହେଲା କ'ଣ ବୃଦ୍ଧ କୃଷକର ପିତାମହ ବାପ ବାପ ଆସିଲା ତାକୁ ତ ରଜା ଦେଖିବା କହିଲେ ହଁ ହଁ ଆମ ସମୟରେ ଆମେ ଆକୁ ଉତ୍ପାଦନ କରୁଥିଲେ, ଆମ ସମୟରେ ଆମେ ଉତ୍ପାଦନ କରୁଥିଲେ ଏଇ ପ୍ରକାର ଶସ୍ୟ ଉତ୍ପାଦିତ ହଉଥିଲା, ଗୋଟେ ଗହମ କୁକୁଡ଼ା ଅଣ୍ଡା ବାଗିଆ ପ୍ରଚୁର ଭିଟାମିନ ଅଛି, ତା ଦେହରେ ପ୍ରଚୁର ପ୍ରୋଟିନ ଅଛି, ପ୍ରଚୁର ସବୁ ଅଛି, ଗୋଟାଏ ଗୋଟାଏ ଗହମ ଖାଇପାରିବୁନି ଆଉ କେଇଟା ଗହମ ଖାଇବୁ କିରେ ତୁ ଶ୍ରୀପତି ନା ରାଜା କହିଲେ ଆଚ୍ଛା ସେ ପ୍ଲଟ୍ ଅଫ୍ ଲ୍ୟାଣ୍ଡଟା ମୋତେ ଦେଖା କେଉଁ କେଉଁ ଜମିରେ ତୁମେ କରୁଥିଲ, ତୁମର ସେ କେଉଁ ପ୍ଲଟ୍ ଅଫ୍ ଲ୍ୟାଣ୍ଡରେ ତୁମେ ଏଇ ପ୍ରକାର ଶସ୍ୟ ଉତ୍ପାଦନ କରୁଛ ସେଇଟା ଆମକୁ ଦେଖ। ସେ କହିଲା ଆଜ୍ଞା ଆମ ସମୟରେ ବ୍ୟକ୍ତିଗତ ମାଲିକାନା ନଥିଲା। ସେ କହିଲା ମୁଁ କହିପାରିନି ଏଇଟା ଆମ ପ୍ଲଟ୍ରେ ସବୁ ଭଗବାନଙ୍କର, ସେଠୁ ବେଦର କଥା ଆସିଗଲା। ସେ କହିଲା ସବୁ ଭଗବାନଙ୍କର ଈଶାବାସ୍ୟ ସର୍ବଂ, ଏଇଟା ତ ବେଦ କହିଲା, ଏଇଟା ତ ଭାଗବତ କହିଲା, ଏଇଟା ଉପନିଷଦ କହିଲା, ଈଶାବାସ୍ୟ ସବୁ ସବୁ ଈଶ୍ୱରଙ୍କ ସହିତ ଭଗବାନଙ୍କର, ଏ ମୋ ଜମିକୁ କାହିଁକି ହିଡ଼ ମାରିଲୁ କିରେ, ଲାଗିଲା କଳି କଲି ଆମ କଥା କେଉଁଠି ହତ୍ୟାକାଣ୍ଡ ହେଲା ନାଇଁ କିରେ, ଆଃ ମୋ ଜମି ତା ଜମି। ସେ କହିଲା ନା ଆମ ସମୟରେ ବ୍ୟକ୍ତିଗତ ମାଲିକାନା ନଥିଲା, ସବୁ ଭଗବାନଙ୍କର, କୃଷିକାରୀ ଆମେ କୃଷକ, ଯାହାର ଯେତେ ଶକ୍ତି ଥିଲା ସେ ସେତେ ଜମି ଚାଷ କରୁଥିଲ, ଆମେ ଭଗବାନଙ୍କୁ ବିଶ୍ୱାସ କରୁଥିଲ, ଭଗବତ ନୀତିରେ ଭଗବାନଙ୍କ ନୀତିରେ ବିଶ୍ୱାସ କରୁଥିଲ, ଆମେ ଚାଷ କରୁଥିଲ, ଧର୍ମନୀତି ବିଶ୍ୱାସ କରୁଥିଲ, ମାନୁଥିଲ, ଆମେ ଚାଷ କରୁଥିଲ, ଆଉ ବ୍ୟକ୍ତିଗତ ମାଲିକାନା କିଛି ନଥିଲା, ସେ ଭଗବାନଙ୍କର ଯାହାର ଯେତେ ଶକ୍ତି ଥିଲା ସେ ଚାଷ କରୁଥିଲ, ଖାଦ୍ୟ ଶସ୍ୟ ଉତ୍ପାଦନ କରୁଥିଲ, ଆମ ସମୟରେ ଏଇ ଯେଉଁ ଯାହା କହନ୍ତି ମିଡ଼ିୟମ୍ ଅଫ୍ ଏକ୍ସଚେଞ୍ଜ ଯେଉଁ ମନି, ହଁ ମନି ଯେ ମିଡ଼ିୟମ୍ ଅଫ୍ ଏକ୍ସଚେଞ୍ଜ ହେଉଛି, ଏଗୁଡ଼ାକ ନଥିଲା, ଟଙ୍କା ପଇସା କାରବାର ନଥିଲା, ଦ୍ରବ୍ୟ ଏକ୍ସଚେଞ୍ଜ ହେଉଥିଲା, ଆମେ କୃଷିକାରୀ ଆମେ ଶସ୍ୟ ଉତ୍ପାଦନ କରୁଥିଲୁ, ଆମେ ଶସ୍ୟ ଦେଇକିରି ଆମର ଯାହା ବଢ଼େଇକି ଦେଉଥିଲୁ ସେ କାଠ ଦେଉଥିଲୁ, ଆମେ ଚୌକି ବେଞ୍ଚ ଖଟ ଦେଇ ଦେଉଥିଲା, ଯେ ବିକୁଛି ଗ୍ରସରୀ କରୁଛି ଦୋକାନୀ ହେଉଛି ତାକୁ ଖାଦ୍ୟ ଦେଉଥିଲୁ, ଶସ୍ୟ ଦେଉଥିଲୁ, ତ ସେ ଆମର ଯାହା ଦରକାର ତେଲ ଲୁଣ ଇତ୍ୟାଦି ଯାହା ଦରକାର ସେ ଦେଇ ଦେଉଥିଲା, ଏହି ପ୍ରକାର ଭାବରେ ଆମର ସେତେବେଳେ କାରବାର ଥିଲା। ହଁ ଆ ସମସ୍ତେ ଭଗବାନଙ୍କ ନିୟମ ମାନୁଥିଲେ, ଭଗବାନଙ୍କ ସମ୍ପତ୍ତି ଭାବୁଥିଲେ, ଧର୍ମନୀତି ମାନୁଥିଲେ, ସେଥିପାଇଁ ସବୁଠି ଏ ପ୍ରକାର ହେଉଥିଲା। ମୁଁ କହିବି ଯେ ମୁଁ ପ୍ଲଟ୍ ଅଫ୍ ଲ୍ୟାଣ୍ଡ ବ୍ୟକ୍ତିଗତ ମାଲିକାନା, ଏଇଟା କଥା ତ ସେ ଦର୍ଶେଇଛନ୍ତି ଲିଓ ଟଲ୍‌ଷ୍ଟୟ, ତାମାନେ ତମ ଯଜ୍ଞ କର୍ମ କରୁଥିଲେ, ଏଥିରେ କହୁଛି ଯଜ୍ଞାର୍ଥେ ଭଗବାନ ବିଷ୍ଣୁ ପ୍ରୀତ୍ୟର୍ଥେ କର୍ମ କରୁଥିଲେ, ଭଗବାନଙ୍କୁ ମାନୁଥିଲେ, ଭଗବାନଙ୍କୁ ସନ୍ତୋଷ ବିଧାନ କରୁଥିଲେ, ଏଇ ଖାଦ୍ୟ ଶସ୍ୟ ଏଡ଼େ ବଡ଼ ଫଳୁଥିଲା, ଏଇଟା କଥାଟା ସେଥିରେ ଅଛି। ଏସବୁ ସେଥିପାଇଁ ସେ ନୋବେଲ ପୁରସ୍କାର ପାଇଁ ରାଜା ଯିଏ ହେବେ ସେ ଧର୍ମ ରକ୍ଷା କରେ, ଅହମ୍ ଦଣ୍ଡଧର ରାଜା, ତାହେଲେ ଯଜ୍ଞ କର୍ମରେ ତାଙ୍କ ପ୍ରଜାମାନଙ୍କୁ ନିଯୁକ୍ତ କରିବେ, ପ୍ରଜାମାନେ ଯଜ୍ଞ କର୍ମ କରିବେ, ତାହେଲେ ସର୍ବ କାମ ଦୁଃଖା ମହି ମହି ପୃଥିବୀ ସବୁ ଦେବ, ଅଭାବ କାହିଁକି ଅନାଟନ କାହିଁକି ହେବ, ହଁ ଯଜ୍ଞ କର୍ମ ହେଉନାହିଁ ଅଭାବ ଅନାଟନ ହେଉଛି, ଏଇ ଏଠି କୁହାଯାଉଛି ସେ କଥାଟା। ରାଜାଙ୍କର କାମ ଭଗବାନଙ୍କ ପ୍ରତିନିଧି ନାରାୟଣ ନରାଧିପ ସେ ଧର୍ମ ରକ୍ଷା କରେ, ଅହମ୍ ଦଣ୍ଡଧର ରାଜା ପୁରାଣ ୟଜୋଜିତ ରକ୍ଷିତା ଦୁଃଖିତ ସେସୁ ସେତୁ ସେତୁ ସୁସ୍ଥାପିତା ସତ୍, ହଁ ଭଗବାନ କୃପାରୁ ପୃଥିବୀ ମହାରାଜ ଭଗବାନ କୃପାରୁ ପୃଥିବୀ ରାଜା ହେଇଯିବ, ପ୍ରଜାମାନଙ୍କୁ ଶାସନ କରି ଆମେ ତ ଦଣ୍ଡ ଧାରଣ କରିଛି, ହଁ ରଟ ଦଣ୍ଡ ଧାରଣ କରିଛି, ପ୍ରଜାମାନଙ୍କୁ ସମସ୍ତଙ୍କୁ ରକ୍ଷା କରିବା ତ ବର୍ଣ୍ଣାଶ୍ରମ ଧର୍ମ ବୈଦିକ ମାନେ ଯାହାର ଯାହାର ସ୍ଥିତି ତଦ୍ୱ ଧନ୍ଦାରେ ନିଯୁକ୍ତ କରିବା, ୱାଇ ଅନ୍ଏମ୍ପ୍ଲୟମେଣ୍ଟ, ରାଜାଙ୍କର ଶାସନର କାମ ହେଉଛି ଏମ୍ପ୍ଲୟମେଣ୍ଟ ଦେବା, ଏମ୍ପ୍ଲୟମେଣ୍ଟ ଦେଇପାରୁନା ଅନ୍ଏମ୍ପ୍ଲୟମେଣ୍ଟ କ'ଣ ଭତ୍ତା, ଅନ୍ଏମ୍ପ୍ଲୟମେଣ୍ଟ ଆଲାଉନ୍ସ ଦିଅ, ବେକାରୀ ଭତ୍ତା ଦିଅ, ଟଙ୍କା ତ ନାହିଁ କ'ଣ ନା କାଗଜ ଛପେଇ ଦିଅ, କାଗଜ ଛପେଇ ଦେଲେ ପେପର ପେପର କରେନ୍ସି କାଗଜ ଛପେଇ ଦେଲେ ଆଉ ଟଙ୍କା ନାହିଁ, ଟଙ୍କା ନାହିଁ ସେଇ ମୂଲ୍ୟର ସୁନା ନାହିଁ, ତ ଇକୋନୋମିକ୍ ଷ୍ଟୁଡେଣ୍ଟ ଯେ ଅଛି ସେଇ ମୂଲ୍ୟର ସୁନା ରହିବ ତ ବାହାରିବ କାଗଜ ବାହାରିବ, ଏଇଟା ଆଜିକାଲି ନାହିଁ, ତେଣୁ କ'ଣ ହେଉଛି ନା ଡିଭାଲୁଏସନ୍ ହେଇଯାଉଛି, ନା ଡିଭାଲୁଏସନ୍ ଟଙ୍କାର ମୂଲ୍ୟ କମିଗଲା,
ପଦା ମୂଲ୍ୟ କମି ଯିବ ନାହିଁ, ଏଗୁଡ଼ାକ ହେଇଗଲେ ହେଉଛି ଆଜିକାଲି ହେଉଛି ତା ପ୍ରତିକ୍ରିୟା ସୃଷ୍ଟି ହେଇଯାଉଛି, ଡିଭାଲ୍ୟୁଏସନ୍ ଡିଭାଲ୍ୟୁଏସନ୍ ହେଇଗଲେ ଗୋଟେ ଟଙ୍କା ସ୍ପେଶିଆଲ ଭାଲ୍ୟୁଟା ସେତିକି ନାହିଁ, କ'ଣ କ'ଣ କଲେ ଟଙ୍କା ଆଗେ ଥିଲା କ'ଣ ସ୍ୱର୍ଣ୍ଣ ରୂପିଆ ଥିଲା, ସ୍ୱର୍ଣ୍ଣ ଟଙ୍କା ଥିଲା, ସୁନା ତିଆରି ହେଲା, ଆଉ ସୁନା ଫୁନା ଅଛି ଯେ ସୁନା ଟଙ୍କା କରିବେ ବାପା, ସେଠୁ ରୂପା ଟଙ୍କା ହେଲା, ଆମେ ରୂପା ଟଙ୍କା ଦେଖିଛୁ, ବ୍ରିଟିଶ ସରକାର ଥିଲା ତ ରୂପା ଟଙ୍କା ଚଳେଇଥିଲା ନା, ହଁ ରୂପା ପରିଷ୍କାର ରୂପା ଟଙ୍କା ଚଳୁଥିଲା, ଟନ୍ ଟନ୍ ବାଜୁଥିଲା, ଏକ ଭରି ଓଜନ ତାକୁ ଗଣିଆ ନେଇ ଓଜନ କରୁଥିଲେ, ଏକ ଭରି ଗୋଟେ ଟଙ୍କାର ଓଜନ ଭରିଏ, ହଁ ଅପରିଷ୍କାର ବିଶୁଦ୍ଧ ରୂପା ତିଆରି ଆଉ କୁଆଡ଼େ ଅଛି ସେ ଗଲା, ସେଠୁ କ'ଣ ନିକେରେ କଲେ ତମ୍ବା କଲେ ତମ୍ବା ତମ୍ବା ବି କରୁ କରୁ ବେଶୀ ହେଇଗଲାଣି, ଦାମ ହେଇଗଲାଣି, ଯେ ଗୋଟେ ଟଙ୍କା ତିଆରି କରି ଯେତିକି ଦରକାର ସେତିକି ଧନ ମିଳିବ ନାହିଁ ବାପା, ହଁ ତାଠୁ ପେପର କରେଇଛି କାଗଜ ଛପେଇ କାଗଜ ଛପେଇଲେ ବୁଝିବା ନା, ଏସବୁ କଥା ହେଇଯାଉଛି, ତେଣୁ ଅନଦଣ୍ଡ ଧର ଆଳା ପୁରାଣ ଅନଏମ୍ପ୍ଲୟମେଣ୍ଟ ହେଇଗଲା, ରାଜାଙ୍କର କାମ ହେଉଛି ସେଇଟା ଦଣ୍ଡଧର୍ମ ଆଦା ପୁଲା ଆନନ୍ଦ ଯୋଜିତ ରକ୍ଷିତା ବୃତ୍ତି ଦସୁ ସେ ତୁସୁ ଥାପିତାର୍ଥ ଭଗବାନଙ୍କୁ ପାରଣ ପୃଥିବୀ ରାଜା ହେଇଛି, ପୃଥିବୀ ମହାରାଜ କହୁଛନ୍ତି ପ୍ରଧାନମନ୍ତ୍ରୀ ଶାସନ କରିବେ ଏମିତି ଦଣ୍ଡ ଧାରଣ କରିଛି, ହଁ ଆଡମିନିଷ୍ଟ୍ରେସନ୍ ର ଦଣ୍ଡ ଧାରଣ କରିଛି, ପ୍ରଧାନମନ୍ତ୍ରୀଙ୍କୁ ସମସ୍ତେ ବିପଦ ରକ୍ଷା କରିବେ, ବର୍ଣ୍ଣାଶ୍ରମ ଧର୍ମ ଅନୁଯାୟୀ ଯାହା ଯାହା ସ୍ଥିତି ତଦୁ ଧନ୍ଦା ନିଯୁକ୍ତ କରିବେ, ସେ ଯେ ବ୍ରାହ୍ମଣ ହଁ ବ୍ରାହ୍ମଣ କୂଳରେ ନୁହେଁ ବ୍ରାହ୍ମଣ ଗୁଣ ଅର୍ଜନ କରିଛି ସେ ବ୍ରାହ୍ମଣ କରଣ କରେ, ତା ବ୍ରାହ୍ମଣ କର୍ମ ନିଯୁକ୍ତ କରିବେ, ବ୍ରାହ୍ମଣଟାକୁ ଆଣି ମଦ ବିକିରେ ବିକିବାରେ ନିଯୁକ୍ତ କରିବେ ନା, ହଁ ଆଉ ବ୍ରାହ୍ମଣଟାକୁ ଆଣିକିରି ଯା ଯୁଦ୍ଧ କର ନାହିଁ, କ୍ଷତ୍ରିୟ ଯେ କ୍ଷତ୍ରିୟ ହଁ ଯାହା ଭିତରେ ଏ ଯେଉଁ କ'ଣ ସେଇଟା ରଜଗୁଣର ପ୍ରାବଲ୍ୟ ଅଛି ସେ କ୍ଷତ୍ରିୟ, ରଜଗୁଣ ପ୍ରାବଲ୍ୟ ଅଛି କ୍ଷତ୍ରିୟ, ହଁ ସତ୍ୟଗୁଣ ପ୍ରାବଲ୍ୟ ଅଛି ତ ବ୍ରାହ୍ମଣ, ସେ ରଜତମର ମିଶ୍ରଣ ଅଛି ତ ସେ ଶୂଦ୍ର, କୃଷି ସୁରକ୍ଷା ବାଣିଜ୍ୟ ଏଗୁଡ଼ା କାମ ସେ କରେ, ତାକୁ ସେଇ କାମରେ ନିଯୁକ୍ତ କରିବେ, ଏ ରାଜାଙ୍କର କାମ, କିନ୍ତୁ ଏ ବିଚାର ତ ଆଜିକାଲି ନାହିଁ, ଏ ବିଚାର କ'ଣ ଆଜିକାଲି ଅଛି, ଧନ୍ଦା ଦିଅ ଧନ୍ଦା ଦିଅ, ଯିଏ କି ଧନ୍ଦା ନାହିଁ ମଦ ବିକିଲା ମଦ ବିକିଲା, ଆମେ କ'ଣ କ'ଣ ଦେଲେ ଆଲାଉନ୍ସ ଦେଲେ, ସରକାର କିଛି ଆଲାଉନ୍ସ ଦେଉଛି କ'ଣ ନା ଘୁଷୁରୀ ପାରିଲେ ଘୁଷୁରୀ ପାରିଲେ ଘୁଷୁରୀ ପାରିଲେ ବ୍ରାହ୍ମଣ ଘୁଷୁରୀ ପାରିଲାଣି ବ୍ରାହ୍ମଣ ମଦ ବିକି ନାହିଁ, ନା ନାହିଁ ଏ ତାଠ କଥାଟା କେଉଁଥିରେ କେଉଁ ଯୋଗ କର୍ମ, ହଁ କେବଳ ଇନ୍ଦ୍ର ପିଠି ପାଇଁ ଯାଇଥା ପେଟ ପୋଷ ନାହିଁ ଦୋଷ, ଆଉ ପେଟ ପୋଷ ନାହିଁ ଦୋଷ, ଆଉ ପେଟ ପୋଷ ତ ଦୋଷ ନାହିଁ, ସବୁଠୁ ଆସିଲା କ'ଣ ନା କର୍ମ ପ୍ରତିକ୍ରିୟା ହେଲା, ହଁ କର୍ମ ଫଳ ଅଛି ସଦନ ଯାଇ ଫଳ ମିଳିଯିବ ତୁମକୁ, ବୁଝି ତୁମେ କହୁଛ ନୌଶ ଇନ୍ଦ୍ର ଇନ୍ଦ୍ର ହେଇଥିଲେ ସେଠୁ ସର୍ପ ହେଲେଣି, ପରଜନ୍ମ କ'ଣ ହେବ କୁକୁର ହେବ ଘୁଷୁରୀ ହେବ, କୁକୁର ହେବ ବା ଘୁଷୁରୀ ହେବ ନିଷ୍ଠା ଖା, ଏଇଟା ତ ହେଇଯିବ ନା, ଏଇଟା କଥା ତ କେହି ଭାବୁନାହାନ୍ତି, ତେଣୁ ଯାହାର ଯେଉଁ ସେଠି ବର୍ଣ୍ଣାଶ୍ରମ ବୈଦିକ ଶ୍ରମ ଅନୁଯାୟୀ ତଦୁର୍ଧନ୍ଦା ନିମିତ୍ତ କରିବ ରାଜା ଶାସନଙ୍କର କାମ ଏଇଟା, ଆଉ ସେ ହରିପୋଷଣ ନିମିତ୍ତ ତା ଧନ୍ଦା କରିବ କର୍ମର ଫଳ ହରିପୋଷଣ ନିମିତ୍ତ ନିଜର କରିବ, ତାହେଲେ ଯଜ୍ଞ ପୁରୁଷ ସନ୍ତୁଷ୍ଟ ହେଲେ ପାଳକ ଠିକଣା ରୂପେ ହେବ, ହଁ ରାଗ ଅନାବୃଷ୍ଟି ଅତିବୃଷ୍ଟି ହେବ ନା, ସର୍ବକାମ ଦୁଃଖା ମହି ମହି ପୃଥିବୀ ସବୁପ୍ରକାର କାମନା ପୁନଃ ଫଳ ସବୁ ଇଏ ହେଉଛି କଥା, ଅର୍ଥେନ୍ଦ୍ରିୟାର୍ଥାଭିଧାନ ସର୍ବର୍ଥାପନ୍ନବନା ବଂଶିତ ଜ୍ଞାନ ବିଜ୍ଞାନ ଜେନା ବିଶତି ମୁଖ୍ୟତା, ମାନବ ସମାଜରେ ଯଦି ସର୍ବଦା ଅର୍ଥୋପାର୍ଜନ ସେ ଅର୍ଥକୁ ଇନ୍ଦ୍ରିୟ ତୃପ୍ତିରେ ବିନିଯୋଗ କରିବାର ଚିନ୍ତା କରାଯାଏ ତାହେଲେ ବ୍ୟକ୍ତିର ପୁରୁଷାର୍ଥ ଲାଭ ଧ୍ୱଂସ ହେଇଯିବ, ଭାରତରେ ଏ କଥା କୁହାଯାଉଛି, ସେତେବେଳେ ବ୍ୟକ୍ତି ଜ୍ଞାନ ଭକ୍ତି ରହିତ ହେଲେ ବୃକ୍ଷ ସ୍ଥାବରଜନୀ ପାଇଲା, ଏ ଫଳ ହେଇଗଲାନି, ପେଟ ପୋଷ ନାହିଁ ଦୋଷ ପରଦରେ ବୃକ୍ଷ ସ୍ଥାବରଜନୀ ହେଲା, ଜାଣେ ବାପା ବୃକ୍ଷ ହେଇଯା ପାହାଡ଼ ପର୍ବତ ହେଇଗଲୁ ରେ ବାପା, ପେଟ ପୋଷ ନାହିଁ ଦୋଷ କରୁଛି ଆଉ ନାହିଁଟା ପାଠଟା, ସେଥିପାଇଁ ପାଗଳ ଯୋଜନାକାରୀ ସେମାନେ ହଁ ଏ ଜଡ଼ ଯୋଜନା ଭୌତିକ ଯୋଜନା ପ୍ରମତ୍ତମ ଉଚ୍ଚକୃତ ଚିନ୍ତୟା ପ୍ରବୃତ୍ତମ ଲୋଭଙ୍ଗି ସେ ସୁଲାଳସମ ତନ୍ନ ପ୍ରମତ୍ତ ସହସା ବିପଦ୍ୟ ସେ କୁଲେ ଲିହାନ ଅନ୍ତ ଏ ଚତୁଷ୍କନ୍ଦ ଭାରତରେ କୁହାଯାଉଛି, ହେ ଭଗବାନ ଭୌତିକ ଦରକାର ସମସ୍ତ ଜୀବ ଭୋଗ୍ୟ ବସ୍ତୁ ପାଇବା ନିମିତ୍ତ ଯୋଜନା କରିବାର ପାଗଳ, ତ ଭୋଗ୍ୟ ବସ୍ତୁ ଯାହାତ୍ମ ଦରକାର ତୁମେ ତ ଆ ଯଜ୍ଞ କର୍ମ କଲେ ସର୍ବକାମ ଆମ ହି ତୁମକୁ ଦେବ, ପାଗଳ ହେଉଛନ୍ତି ଭୋଗ୍ୟ ବସ୍ତୁ ପାଇବା ପାଇଁ ନାନା ପ୍ରକାର ଭୌତିକ ଯୋଜନା କରୁଛନ୍ତି, ଏହା କରିବା ତାହା କରିବା ଏପରି ନାନା କାମନାରେ ବ୍ୟସ୍ତ ଅନିୟନ୍ତ୍ରିତ ଲୋଭ ଯୋଗୁଁ ଏପରି ହେଉଛି। ଭୌତିକ ସୁଖ ଭୋଗର ଲୋଭ ବରାବର ଜୀବଟାରେ ଅଛି, କିନ୍ତୁ ଆପଣ ସବୁବେଳେ ଆପଣ ସଚେତନ ଅଛନ୍ତି, ଯଥା ସମୟରେ ଆପଣ ସେ ଯୋଜନାକାରୀ ଜୀବକୁ ଆଘାତ କରୁଛନ୍ତି। ଯେପରି ଗୋଟିଏ ସର୍ପ ଗୋଟିଏ ମୂଷାକୁ ଧରି ଅତି ସହଜରେ ଗିଳି ପକାଏ, ଠିକ୍ ସେହିପରି ଆପଣ ଯୋଜନାକାରୀ ଜୀବର ସବୁ ଭୌତିକ ଯୋଜନା ଧ୍ୱଂସ କରିଦେଉଛନ୍ତି। ଷ୍ଟାଟିଷ୍ଟିକ୍ସ ବାହାରିଲା, ପଞ୍ଚବାର୍ଷିକ ଯୋଜନା ହେଲା, ଦଶ ବାର୍ଷିକ ଯୋଜନା ହେଲା, କୋଡ଼ିଏ ବାର୍ଷିକ ଯୋଜନା ହେଲା, ସବୁ କ'ଣ ହେଲା? ଫେଲ୍ ହେଇଗଲା, ଫେଲ୍ ହେଲା, କ୍ଷତି ହେଲା ରେ ବାବା, କ୍ଷତି ହେଲା, ଯୋଜନା ସବୁ କ୍ଷତି ହେଲା, କୋଟି କୋଟି ଟଙ୍କା ଖର୍ଚ୍ଚ କଲେ କ୍ଷତି ହେଇଗଲା। କାହିଁ ଭଗବାନ ସାଙ୍କ୍ସନ୍ କଲେ ନା? ଅନୁମନ୍ତା ଅଲ୍ଟିମେଟ୍ ସାଙ୍କ୍ସନିଂ ଅଥରିଟି, ଅନୁମନ୍ତା ପଦ୍ରଷ୍ଟା ଭକ୍ତା ଭକ୍ତା ମହେଶ୍ୱର ଭଗବାନ କୃଷ୍ଣ କହିଲେ ମୁଁ ଅନୁମନ୍ତା ଅନୁମତି ପ୍ରଦାନକାରୀ, ତାଙ୍କର ସାଙ୍କ୍ସନ୍ ଦରକାର, ଆନନ୍ଦ ତୁମର ଯୋଜନା ସଫଳ ହେବ କେମିତି? ହଁ ତୁମେ ସାଙ୍କ୍ସନ୍ କରିଦେଲ, ହଁ ଗଭର୍ଣ୍ଣମେଣ୍ଟ ସାଙ୍କ୍ସନ୍, ହଁ ଭଲ ଯୋଜନା ସାଙ୍କ୍ସନ୍, ଇରେ ଭଗବାନ ତ ସାଙ୍କ୍ସନ୍ କଲେ ନା ଫେଲ୍ ହେଇଗଲା। ସାଙ୍କ୍ସନ୍ ଆଣିଲ ତୁମେ ଗଭର୍ଣ୍ଣମେଣ୍ଟରୁ ସାଙ୍କ୍ସନ୍ ନେଇ ଆସିଲ, ମନ୍ତ୍ରୀ କି ଧରାଧରି କରିକିରି ସାଙ୍କ୍ସନ୍ କରିଦେଲେ, ଯୋଜନା କଲ, ଦେଖିଲା ବେଳକୁ ଫେଲ୍ ହେଲା କାହିଁକି? କୃଷ୍ଣ ନାମ ଚିନ୍ତାମଣି ଅନାଦି ଅଭିନ୍ନ କଳିଯୁଗରେ ନାମ ନାମୀ କଳିଯୁଗରେ, ଏ କଳିଯୁଗରେ ଏକମାତ୍ର ଧର୍ମ ହେଉଛି ନାମ ସଂକୀର୍ତ୍ତନ ଯଜ୍ଞ। କଳିଯୁଗେ ନାମ ରୂପେ କୃଷ୍ଣ ଅବତାର, କଳିଯୁଗରେ ଅନ୍ୟ ଅବତାର ନାହିଁ, ନାମ ଅବତାର ହେଇଛନ୍ତି। ଯେଇ କୃଷ୍ଣ ସେଇ ନାମ ଏକତତ୍ଵ, ନାମ ଚିନ୍ତାମଣି ମାନେ ସମସ୍ତ ଦେଇପାରେ, ଚିନ୍ତାମଣି ସବୁ ଦେଇପାରେ, ଯାହାର ଯେଉଁ ଚିନ୍ତା ବା କାମନା ସେ କାମନା ପୂରଣ କରିବ। ଯେଉଁମାନେ ସକାମ କରିବି ସେମାନଙ୍କୁ ଚିନ୍ତାମଣି କ'ଣ ଦେବ? ଧର୍ମ ଅର୍ଥ କାମ ମୁଖ୍ୟ, ଧର୍ମ ଅର୍ଥ କାମ ମୁଖ୍ୟ ଦେବ, ଯେଉଁମାନେ ମୁକ୍ତି କାମୀ ସେମାନେ ମୁଖ୍ୟ ପାଇବେ, ନାମାଭା ସ୍ଥିତି ଗଲେ ମୁଖ୍ୟ ମୁକ୍ତି ମିଳିବ। ମୁକ୍ତି କାମନା ନାହିଁ ତ ଧର୍ମ ଅର୍ଥ କାମ ଇନ୍ଦ୍ରିୟ ପ୍ରୀତି ଉପଭୋଗ କାମନା ଅଛି, ବହୁତ କାମନା ଅଛି, ପଇସା ମିଳିବ ଟଙ୍କା ପଇସା, ନାମ ଦେବ, ନାମ ଦେବ, ସକାମ କରିବି ସେମାନେ କୃଷ୍ଣ ନାମ ଚିନ୍ତାମଣି ଧର୍ମ ଅର୍ଥ କାମ ପର୍ଯ୍ୟନ୍ତ ଦେବ, ମୁକ୍ତି କାମୀ ହେଲେ ମୁଖ୍ୟ ମିଳିବ। ଯେମାନେ ନିଷ୍କାମ ନନ୍ଦନ ନନ୍ଦନ ନ ସୁନ୍ଦରୀଙ୍କ ବିତମ୍ବା ଜଗଦୀଶ କାମ ଏ ମୋ ଜନ୍ମନି ଜନ୍ମନିଶ୍ୱରୀ ଭବତା ଭକ୍ତି ରହିଥିଲି, ଏ ନିଷ୍କାମ ଭକ୍ତ ଆର କୌଣସି କାମ ନାହିଁ, ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, ସୁନ୍ଦରୀ ସ୍ତ୍ରୀ ଉପଭୋଗ କରିବାର କାରଣ ନାହିଁ, ତାହା ମାଗୁ ନାହିଁ, ମୁକ୍ତି ମୁକ୍ତି ମାଗୁ ନାହିଁ, ଜନ୍ମ ଜନ୍ମାନ୍ତର ଧରି ଅହେତୁକି ଭକ୍ତି ମିଳୁ ମୋତେ, ଇଏ ନିଷ୍କାମ ଭକ୍ତ। ନିଷ୍କାମ ଭକ୍ତକୁ ଚିନ୍ତାମଣି ବିଶୁଦ୍ଧ କୃଷ୍ଣ ପ୍ରେମ ପ୍ରଦାନ କରିବେ, ମୁଖ୍ୟ ପଥେ ଦିବପା କୃଷ୍ଣ ପ୍ରେମ ଧନ, ନିରପରାଧେ ନାମ ରହିଲେ ଆଏ କୃଷ୍ଣ ପ୍ରେମ, ଏସବୁ କଥା, ତେଣୁ ଚିନ୍ତାମଣି ନାମ ଚିନ୍ତାମଣି ସବୁ ଦେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ଅଲ୍ ନେସେସିଟିଜ୍ ଫର୍ ହ୍ୟୁମାନ୍ ସୋସାଇଟି। ଗୃହସ୍ଥ ଯେ ସେ ପଞ୍ଚ ଯଜ୍ଞ କରିବ, ନିତ୍ୟ ପାଞ୍ଚଟା ଯଜ୍ଞ କରିବ, ପଞ୍ଚ ସୁନା ଅଛି, ସୁନା ମାନେ ଜୀବ ହତ୍ୟା ସ୍ଥାନ, ବୁଝିପାରିଲ, ସୁନା ମାନେ ଜୀବ ହତ୍ୟା, ତୁମେ ପ୍ରତିଦିନ ପାଞ୍ଚଟା ଜାଗାରେ ଜୀବ ହତ୍ୟା କରୁଛ, ମାନେ କରୁନା କ'ଣ ସେ ପଞ୍ଚ ସୁନା ଉଦ୍ଦୁଖଲ ସମାର୍ଜନ ଶୁନି ଜଳଭଟ ଆଉ ଚାଲୁଛ ଗୋଟେ ତଳେ ମାଡ଼ିକି ମରିଯାଉଛନ୍ତି, ପାଞ୍ଚଟା ପ୍ରତିଦିନ ପାଞ୍ଚଟା ସ୍ଥାନରେ ପ୍ରାଣୀ ଜୀବ ହତ୍ୟା କରୁଛ ନାହିଁ, ଚାଲିଗଲା ବେଳେ କେତେ କୀଟ ପତଙ୍ଗ ତମ ଗୋଡ଼ ତଳେ ମାଡ଼ି ହେଇକି ମରିଯାଉନାହାନ୍ତି, ତା ଜୀବ ହତ୍ୟା କର, ଚକି ପେଶୁଛ ବା ଶିଳ ବାଟୁଛ, ହଁ ତା ତଳେ ପେଶି ହେଇକି ମରିଯାଉଛନ୍ତି, ହଁ ନା ନାହିଁ ଚୁଲି ଯେତେବେଳେ ଲଗାଉଛ ନିଆଁ କିନ୍ତୁ ନିଆଁରେ ମରିଗଲେ କ୍ଷୁଦ୍ର କୀଟ ପତଙ୍ଗ ଯେ ଥିଲେ ସେଠି, ଜଳଭଟ ରଖିଛ ପାଣି ମାଠିଆ ତା ତଳେ ଅଛନ୍ତି କ୍ଷୁଦ୍ର ୱାର୍ମସ୍ ଜର୍ମସ୍, କୀଟ ମାଟିଆ ତଳେ ଗଡ଼ଉଛ ପାଣି ନେବା ପାଇଁ ସେ ପିଇକିରି ମରିଗଲେ ହଁ ସମାଜ ଯେତେବେଳେ ଖଡ଼ିକାରେ କ'ଣ ଗୋଳଉଛ ହଁ ଡାଡ଼ୁ ଲଗଉଛ ନଡ଼ିକା ଖଡ଼ିକାରେ ତା ମୁଁ ବାଜିକିରି କେତେ କ୍ଷୀର କୀଟ ପତଙ୍ଗ ମରିଯାଉଛନ୍ତି ନା ପାଞ୍ଚଟା ଜାଗାରେ ତୁମେ ପ୍ରତିଦିନ ଜୀବ ହତ୍ୟା କରୁଛ ନା ପ୍ରାଣୀ ହତ୍ୟା କରୁଛ ତାହେଲେ ଏଥିରେ ମୁକ୍ତି କେମିତି ମିଳୁ ତୁମକୁ ପଞ୍ଚ ଯୋଗ୍ୟ କରିବା ପାଇଁ ପଡ଼ିବ ସେଥିପାଇଁ କଥା ଅଛି ପଞ୍ଚ ଯୋଗ୍ୟ କରିବା ପାଇଁ ପଞ୍ଚ ସୁନା କରୁଛ ପାଞ୍ଚ ଜାଗାରେ ପ୍ରାଣୀ ହତ୍ୟା କରୁଛ ପ୍ରତିଦିନ ପଞ୍ଚ ଯୋଗ୍ୟ କରିବା ପାଇଁ କ'ଣ ଦେବଯଜ୍ଞ ନୃଯଜ୍ଞ ଭୂତଯଜ୍ଞ ପିତୃଯଜ୍ଞ ଋଷି ଯଜ୍ଞ ଏ ପାଞ୍ଚଟା ଯଜ୍ଞ କରିବା ପ୍ରତିଦିନ କରିବ ଏ କଥା ଦିଆଯାଇଛି କ'ଣ ପଞ୍ଚ ସୁନା ପାଇଁ ହଁ ଦେବଯଜ୍ଞ ଦେବତାମାନଙ୍କ ପାଇଁ ଯଜ୍ଞ କରିବ ଯଜ୍ଞ ପୁରୁଷ ଭଗବାନଙ୍କୁ ଏବେ ଦେବତାମାନଙ୍କର ଭାଗ ଅଛି ସେ ଆର୍ ନେବେ ସେ ନୃଯଜ୍ଞ ବୋଇଲେ ଅତିଥି ସେବା ଅତିଥି ଆସୁଛି ଅତିଥି ନାରାୟଣ ଏ ଶାସ୍ତ୍ରରେ କୁହାଇଛି ମହାପ୍ରଭୁ କହିଛନ୍ତି ଶାସ୍ତ୍ରରେ କୁହାଇଛି ଗୃହସ୍ଥର ଅତିଥି ସେବା ବିନା ବିନା ନୋଟିସ୍ରେ ପହଞ୍ଚିଲା ଅତିଥି ହଁ ଆଗରୁ କହିନେ ପହଞ୍ଚିଗଲା ଅତିଥି ପହଞ୍ଚିଲା ତେଣୁ ତୁମ କାମ ହେଉଛି କର୍ତ୍ତବ୍ୟ ହେଉଛି ତାକୁ ଉପଯୁକ୍ତ ଆସନ ଦେବ ବସିବାକୁ ଉପଯୁକ୍ତ ଖାଦ୍ୟ ଦେବ ଶୋଇବାକୁ ସ୍ଥାନ ଦେବ ସବୁ ତା ସେବା କରିବା ସନ୍ତୁଷ୍ଟ କରିବ ଅତିଥି ନୃଯଜ୍ଞ ସେଇଟା ହଁ ଏପରି କଥା ଅଛି ମଧ୍ୟ ଗୃହସ୍ଥ କ'ଣ କରିବ ନା ପାକ କରିବ ପାକ କଲା ପରେ କ'ଣ କରିବ ଯେ ଅତିଥି ଯିବେ ତାଙ୍କୁ ଆଗ ଖାଇବାକୁ ଦେବ ତାକୁ ଅତିଥି ସେବା କରିବ ତାପରେ ଯେତେ ପ୍ରାଣୀ ଅଛନ୍ତି ଗୃହପାଳିତ ପଶୁ ରଖିଛି ଗାଈ ରଖିଛି ଛେଳି ରଖିଛି ବା ମେଣ୍ଢା ରଖିଛି କିଏ କିଏ କୁକୁର ରଖିଛନ୍ତି ହଁ ଆଉ ନ ରଖିଥିବା ମଧ୍ୟ ପିମ୍ପୁଡ଼ି ଜନ୍ଦା ଅଛନ୍ତି ସାପ ବି ଅଛନ୍ତି ଝିଟିପିଟି ଅଛନ୍ତି ତୁମ ଘର ଭିତରେ ସମସ୍ତେ ପାଇବେ ଖାଦ୍ୟ ତାଙ୍କୁ ସମସ୍ତଙ୍କୁ ଦେବ ନାହିଁ ଏ ଭୂତ ଯଜ୍ଞ ପ୍ରାଣୀମାନଙ୍କୁ ଦେବ ଭୂତ ଯଜ୍ଞ ବୁଝିପାରୁଛ ଯଜ୍ଞ ଭୂତଯଜ୍ଞ ଦେବଯଜ୍ଞ ହଁ ପିତୃଯଜ୍ଞ ପିତୃତର୍ପଣ କରିବ ହଁ ଋଷିଯଜ୍ଞ ବେଦ ଅଧ୍ୟୟନ କରିବ ସେଥିପାଇଁ ଏ ବ୍ୟବସ୍ଥା ଅଛି ଯଜ୍ଞ କରିବାର ବ୍ୟବସ୍ଥା ଅଛି ତାହେଲେ ତାର ପ୍ରତିକ୍ରିୟା ହେବ ନାହିଁ କିନ୍ତୁ ଗୋଟେ ନାମ ଯଜ୍ଞ କରୁଛି କଳିଯୁଗରେ ଏକମାତ୍ର ରେକମେଣ୍ଡେଡ୍ ଯଜ୍ଞ ନାମ ଯଜ୍ଞ ଏ ପ୍ରତିକ୍ରିୟା ନକଲେ ତୋର ପ୍ରତିକ୍ରିୟା ଅଛି ସେଥିପାଇଁ ନାମ ଚିନ୍ତ କୃଷ୍ଣ ନାମ ଚିନ୍ତାମଣି ଅନାଦି ଚିନ୍ମୟ ଜୟ କୃଷ୍ଣ ସେଇ ନାମ ଏକ ତତ୍ତ୍ୱ ହଏ ଚିନ୍ତାମଣି ସମୁଦ୍ର ଦେଇପାରେ ଯେଉଁମାନେ ସକାମ କର୍ମୀ ସେମାନେ କୃଷ୍ଣ ନାମ ଚିନ୍ତାମଣି ଧର୍ମ ଅର୍ଥ କାମ ମୁକ୍ତି କାମକୁ ମୁଖ୍ୟ ଦାନ କରେ ଯେଉଁମାନେ ନିଷ୍କାମ ଚିନ୍ତାମଣି ବିଶୁଦ୍ଧ କୃଷ୍ଣ ପ୍ରେମ ଦେବା ଏ କଳିଯୁଗ ରେକମେଣ୍ଡେଡ୍ ଧର୍ମ ସମସ୍ତେ ଏଥିରେ ଚୟନ କରିବା ଉଚିତ ଯୋଗ ଦେବା ଉଚିତ ଅନ୍ୟ ଯଜ୍ଞ ରେକମେଣ୍ଡେଡ୍ ନୁହେଁ ଏ କଳିଯୁଗରେ ବୁଝିପାରୁଛ ତା ନହେଲେ ତୁମେ ଏ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇ ପାରିବ ନା